ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 62 अध्याय श्लोक 25। तां तथा जदुवीरेण भुज्यमानं हतव्रता हेतुभिर्लक्ष्याङ्चक्रुः आप्रीतां दुरवच्छदैः तां तथा जदुवीरेण भुज्यमानां हतव्रता हेतुभिर्लक्ष्याङ्चक्रुः आप्रीतां दुरवच्छदैः। तां तथा जदुवीरेण भुज्यमानं हतव्रता यजुवीर्लक्ष्याचक्रो जदुवीरेण भुज्यमानं हतव्रता हेतुभिर्लक्ष्याङ्चक्रुः आप्रीतां दुरवच्छदैः। तां तथा जदुवीरेण भुज्यमानं हतव्रता हेतुभिर्लक्ष्याचक्रुः आप्रीतां दुरवच्छदैः। तथा जदुवीरेण भुज्यमानं हतव्रता हेतुभिर्लक्ष्याङ्चक्रुः आप्रीतां दुरवच्छदैः। तां तथा जदुवीरेण भुज्यमानं हतव्रता हेतुभिर्लक्ष्याङ्चक्रुः आप्रीतां दुरवच्छदैः। तां तथा जदुवीरेण भुज्यमानं हतव्रता हेतुभिर्लक्ष्याङ्चक्रुः आप्रीतां दुरवच्छदैः। तां तथा जदुवीरेण भुज्यमानं हतव्रता हेतुभिर्लक्ष्याङ्चक्रुः आप्रीतां दुरवच्छदैः। श्लोक तां तथा जदुवीरेण भुज्यमानं हतव्रता हेतुभिर्लक्ष्याचक्रो आप्रीतां दुरवच्छदैः। ଏଇଠି 2 ଶ୍ଳୋକ ଏକ ସହିତ ରହିଛି, କିନ୍ତୁ ମୁଁ 1 ଶ୍ଳୋକ ଲେଖିଲି ଜନସମସ୍ତେ ପାଠ କରିବା ପାଇଁ, ଆଉ 1 ଶ୍ଳୋକ ପାଠ କରିଦେଉଛି ମୁଁ ନିଜେ। ଭଟ୍ଟା ଆବେଦୟାଂ ଚକ୍ରୁ ରାଜାଂସ୍ତେ ଦୁହିତୋର୍ବୟମ୍ ବିଚେଷ୍ଟିତଂ ଲକ୍ଷେୟାଂ କନ୍ୟାୟାଂ କୁଳଦୂଷଣମ୍। ଏ ଶ୍ଳୋକ 2ଟିର ଅର୍ଥ ହେଉଛି ଯେ ସ୍ତ୍ରୀ ରକ୍ଷୀଗଣ ଘଟଣାଚକ୍ରରେ ସନ୍ଦେହଜନକ ଭାବରେ ପ୍ରଣୟ ସମ୍ବନ୍ଧ ପ୍ରାପ୍ତ ହେବାର ଲକ୍ଷଣ ଆଦି ଉଷା ମଧ୍ୟରେ ଦେଖିଥିଲେ, ତାହାର କୁମାରୀ ବ୍ରତ ଲଙ୍ଘନ କରି ଯଦୁବୀରଙ୍କ ନିକଟରେ ଉପଭୋଗ୍ୟା ହୋଇ ଦାମ୍ପତ୍ୟ ସୁଖର ସମସ୍ତ ଚିହ୍ନ ବହନ କରିଥିଲେ। ରକ୍ଷୀମାନେ ବାଣାସୁର ନିକଟକୁ ଯାଇ ତାଙ୍କୁ କହିଥିଲେ, ହେ ରାଜା, ଆପଣଙ୍କ କନ୍ୟା ମଧ୍ୟରେ କୁଳ ଦୋଷଯୁକ୍ତ ଆଚରଣ ଗୁଡ଼ିକ ଲକ୍ଷ୍ୟ କରିଛୁ। ହରେ କୃଷ୍ଣ ଅବସ୍ତ ଭକ୍ତ ସଜାନବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମ ଭାଗବତ ସ୍ୱାଗତ ଜଣାଯାଉଛି। ଏହି ପବିତ୍ର ତିଥି ପୁଷ୍ୟାଭିଷେକ ତିଥି, ତେଣୁ ଇଏ ଭଗବାନଙ୍କର ଏଭଳି ବ୍ୟବସ୍ଥା ରହିଛି, ଏଇ ମାସରେ ପ୍ରଚୁର ଫୁଲ ହେଉଛି। ତେଣୁ ଭଗବାନଙ୍କୁ ସେ ଫୁଲ ନିବେଦନ କରାଯାଉଛି। ଭୌତିକ ଜଗତରେ ଯାହା ସବୁ ଦେଖୁଛେ, ଏସବୁ କିଛି ଭଗବାନଙ୍କର ଉପଭୋଗ୍ୟ ବସ୍ତୁ, କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ସେସବୁ ନିଜେ ଉପଭୋଗ କରୁଛେ, ଭଗବାନ ପ୍ରଦାନ କରୁନାହିଁ। କିନ୍ତୁ ଭଗବାନଙ୍କ ଭକ୍ତ ସେମାନେ ଜାଣନ୍ତି କିଭଳି ଏସବୁ ବସ୍ତୁକୁ ବ୍ୟବହାର କରାଯିବ। ତେଣୁ ଲୋକମାନେ ଦେଖିବେ ସାଉଥରେ, ଆପଣମାନେ ଦେଖିବେ ଭାରତବର୍ଷରେ ବା ଦାକ୍ଷିଣାତ୍ୟରେ, ସେଠି ସବୁ ଫୁଲ ସବୁ ବିକ୍ରି ହେଉଛି, ପ୍ରାୟ ସ୍ତ୍ରୀ ଲୋକମାନେ ନିଜ ମଥାରେ ଲଗାଉଛନ୍ତି, ଭଗବାନଙ୍କୁ ଲଗାଉନାହାନ୍ତି। ବହୁତ ସୁନ୍ଦର ସୁନ୍ଦର ଫୁଲ, ବହୁତ ସୁବାସ ରହିଛି, ସେସବୁ ନିଜ ମଥାରେ ଲଗାଉଛନ୍ତି, ତାଙ୍କର ନିଜର ମଥାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛନ୍ତି। କିନ୍ତୁ ପ୍ରକୃତରେ ସେ ଫୁଲ ସବୁ ଭଗବାନ ଲଗାଇକରି ସେ ପ୍ରସାଦକୁ ଲଗାଇଲେ ତାଙ୍କ ଜୀବନ ଧନ୍ୟ ହୋଇଯାଆନ୍ତା। ଆଜିର ଏ ଯେଉଁ ପୁଷ୍ୟାଭିଷେକ ତିଥି, ଏ ପୁଷ୍ୟ ଭଗବାନଙ୍କୁ ପୁଷ୍ୟାଭିଷେକ କରାଯିବ, ଆଜିର ବିଭିନ୍ନ କାର୍ଯ୍ୟକ୍ରମ ରହିଛି ମନ୍ଦିରରେ। ତେଣୁ ଏଇ ଯେଉଁ ଫୁଲ ରହିଛି, ଏ ଫୁଲର ଉଦ୍ଦିଷ୍ଟ କ'ଣ ପାଇଁ ଉଦ୍ଦେଶ୍ୟ କରାଯାଇଛି, କ'ଣ ପାଇଁ ଭଗବାନ ତିଆରି କରିଛନ୍ତି ଫୁଲ? ଏ ଫୁଲକୁ ଯଦିଓ ପ୍ଲାଷ୍ଟିକ ଫୁଲ କରିଦେଉଛନ୍ତି, କାରଖାନାରେ ତିଆରି ହୋଇଯାଉଛି, କିନ୍ତୁ ତାର ସୁବାସ ଆସିବ ନାହିଁ। ଇଏ ହେଉଛି ଭଗବାନଙ୍କର ସୃଷ୍ଟି ଏବଂ ଅନ୍ୟ ସୃଷ୍ଟି ଭିତରେ ତଫାତ ହେଉଛି। ଏଇଟା ଭଗବାନ ପ୍ରକୃତ ସୃଷ୍ଟିକର୍ତ୍ତା, ଏମିତିକି ବ୍ରହ୍ମା ମଧ୍ୟ ନୁହଁ। ବ୍ରହ୍ମା ଯେଉଁ କରୁଛନ୍ତି, ଇଏ ହେଉଛି ସୃଷ୍ଟିକୁ ବିସ୍ତାର କରୁଛନ୍ତି। ଯେଉଁ ମୌଳିକ ତତ୍ତ୍ୱ ସବୁ ଯେଉଁ ରହିଛି, ଏ ଫୁଲ, ଏ ଯେଉଁ କେଉଁଥିରେ ତିଆରି ହୋଇଛି? ସୁନ୍ଦର ସୁନ୍ଦର ପୁଷ୍ପ ଆଜି ଅଭିଷେକ ହେଉଛି ଭଗବାନଙ୍କର, ପୁଷ୍ପ ଅଭିଷେକ, ଯେଉଁ ପୁଷ୍ପ ସବୁ କେଉଁଥିରେ ତିଆରି ହୋଇଛି? ଏଇ ଏଇ ଯେଉଁ ସବୁ ରହିଛି ଭୌତିକ ତତ୍ତ୍ୱରେ ସବୁ ତିଆରି ହୋଇଛି, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ଏହି ପାଞ୍ଚଟି ତତ୍ତ୍ୱରେ ସବୁ ସୃଷ୍ଟି ହୋଇଛି। ଭୌତିକ ଜଗତରେ ଆମେ ଯାହା ଦେଖୁଛେ, କେତେ ଭେରାଇଟି ସବୁ ରହିଛି, ଫୁଲରେ ମଧ୍ୟ କେତେ ପ୍ରକାର ରଙ୍ଗ ରହିଛି, ବିଭିନ୍ନ ପ୍ରକାର ରଙ୍ଗ, ଏଭଳି ଭାବରେ ଅନେକ ସୁନ୍ଦର ସୁନ୍ଦର ଫୁଲ ରହିଛି, ଏବଂ ତା'ର ସୌନ୍ଦର୍ଯ୍ୟ, ତା'ର ଖାଲି ସୌନ୍ଦର୍ଯ୍ୟ ରହିଛି ତା ନୁହଁ, ତା'ର ସୁବାସ ମଧ୍ୟ ରହିଛି, ବହୁତ ସୁନ୍ଦର ସୁବାସ, ବହୁତ ସୁନ୍ଦର ବାସନା ରହିଛି। ଏସବୁ ଯେଉଁ ରହିଛି, ଆମର ଯେଉଁ ଆର୍ଟିଫିସିଆଲ ସେଣ୍ଟ ତିଆରି ହେଉଛି, ଏ ସେଣ୍ଟ ମଧ୍ୟ ସେମାନେ ମନକୁ ତିଆରି କରିପାରିବେ ନାହିଁ, ଏଇ ମୂଳ ସୁଗନ୍ଧରୁ ସେଥିରୁ ସେମାନେ ତିଆରି କରୁଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ଯେ କ'ଣ, ପୁଣ୍ୟଗନ୍ଧାଙ୍କ ପ୍ରତି ବ୍ୟାଙ୍କ, ପୃଥିବୀରେ ଏସବୁ ରସ ରହିଛି, ଏସବୁ ଗନ୍ଧ ରହିଛି, ପୃଥିବୀରେ ସବୁ ଗନ୍ଧ ରହିଛି, ଏବଂ ଫୁଲରେ ସେ ଭଗବାନ ସେ ଶକ୍ତି ଦେଇଛନ୍ତି, ସେ ମାଟିରୁ ସେ ଗନ୍ଧକୁ ଆଣିକି ସେ ଆସୁଛି, କେତେ ପ୍ରକାର ସୁଗନ୍ଧି ସବୁ ରହିଛି, ପୁଣ୍ୟଗନ୍ଧାଙ୍କ ପୃଥିବୀ ଆଙ୍କ, ଏ ପୃଥିବୀର ହେଉଛି ଗନ୍ଧ। ଏଇଭଳି ଭାବରେ ବହୁତ ଯେଉଁ ରହିଛି ଉପଭୋଗର ବସ୍ତୁ ଭଗବାନ ପ୍ରଦାନ କରିଛନ୍ତି, ଏହାର ଉଦ୍ଦେଶ୍ୟ ହେଉଛି ପ୍ରକୃତରେ ଭଗବାନ ହେଉଛନ୍ତି ଉପଭୋଗକାରୀ, ତାଙ୍କୁ ଉପଭୋଗ ପ୍ରଦାନ କରିବା କଥା, କିନ୍ତୁ ଲୋକମାନେ ସେଇଟା ଜାଣୁନାହାନ୍ତି। ତେଣୁ ସେଥିପାଇଁ ସାଧୁ, ଶାସ୍ତ୍ର, ଗୁରୁ ଏଇସବୁ ବ୍ୟବସ୍ଥା କରାଯାଇଛି। ତେଣୁ ଆମର ଏଇ ଶାସ୍ତ୍ର ଯେଉଁ ରହିଛି, ଅନେକ ଶାସ୍ତ୍ର ରଚନା କଲେ ବ୍ୟାସଦେବ, କିନ୍ତୁ ସମସ୍ତ ଶାସ୍ତ୍ର ରଚନା କରିକି ମଧ୍ୟ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ, ତେଣୁ ତାଙ୍କର ଗୁରୁ ନାରଦ ମୁନି ତାଙ୍କୁ କହିବାରୁ ସେ ଏଇ ଭାଗବତ ଶାସ୍ତ୍ରକୁ ରଚନା କଲେ। ଏ ଭାଗବତ ଶାସ୍ତ୍ରରେ ସବୁକିଛି ଜ୍ଞାନ ରହିଛି, ସବୁକିଛି ଜ୍ଞାନ ରହିଛି। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି, ଏ ଭାଗବତ ଶାସ୍ତ୍ର ଯେଉଁ ରହିଛି ଶ୍ଳୋକ ସବୁ କ'ଣ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କୟ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କୟ, ପ୍ରତି ଶ୍ଳୋକରେ ପ୍ରତି ଅକ୍ଷରରେ ଅନେକ ଅର୍ଥ ରହିଛି, ଯାହାର ଯେତିକି ଶକ୍ତି ରହିଛି। ଯେମିତି ଆମର ମହାରାଜ କହନ୍ତି, ଗୌରବନ୍ଦ ସେ ମହାରାଜ, ଯେ ସମୁଦ୍ରରେ ରତ୍ନ ରହିଛି, କିନ୍ତୁ ରତ୍ନଟା ଉପରକୁ ଦେଖାଯିବ ନାହିଁ, ତା ଭିତରକୁ ଯିବାକୁ ପଡ଼ିବ, ଭିତରେ ବୁଡ଼ିଲେ ସେ ରତ୍ନକୁ ସେ ପ୍ରାପ୍ତ ହେବେ, କିନ୍ତୁ ଉପରେ ସବୁ ଶାମୁକା ଗେଣ୍ଡା ସବୁ ରହିଛି, ଶାମୁକା ଗେଣ୍ଡା ସେଇଭଳି ଭାବରେ ଭାଗବତ ମଧ୍ୟ ସମସ୍ତେ ବୁଝିପାରିବେ ନାହିଁ ତାହେଲେ କ'ଣ ତତ୍ତ୍ୱ ରହିଛି, କେତେ ତତ୍ତ୍ୱ ରହିଛି, କେତେ ଗଭୀର ତତ୍ତ୍ୱ ରହିଛି। ତେଣୁ ଏଇଭଳି ଭାବରେ ଭାଗବତମରେ ଯେଉଁ 10ଟି ବିଷୟ ରହିଛି ସେ ବିଷୟରେ ଆମେ ଗୋଟିଏ ପରେ ଗୋଟିଏ ପାଠ କରି କରିକି ଆସୁଛେ। ବର୍ତ୍ତମାନ 10ମ ସ୍କନ୍ଧରେ ପହଞ୍ଚିଗଲେ। 10ମ ସ୍କନ୍ଧ ହେଉଛି ଭଗବାନଙ୍କ ଲୀଳା, ଏସବୁ ତତ୍ତ୍ୱ ସବୁ ରହିଛି ଏ ଲୀଳାରେ, ଏସବୁ ତତ୍ତ୍ୱ ରହିଛି। ତେଣୁ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି 10ମ ସ୍କନ୍ଧରେ, ବୃନ୍ଦାବନ ଲୀଳା ଆମେ ଶ୍ରବଣ କଲେ ଭଗବାନ ପାଖାପାଖି 11 ବର୍ଷ କାଳ ଏଇ ବୃନ୍ଦାବନ ଲୀଳା କଲେ। ବୃନ୍ଦାବନ ମଧ୍ୟ ପୁଷ୍ୟ ଅଭିଷେକ ସେ ମଧ୍ୟ ତାଙ୍କୁ କରାଯାଉଥିଲା। ଗୋପୀମାନେ ରାଧାରାଣୀ ଏମାନେ ସବୁ ଭଗବାନଙ୍କୁ ବାନ୍ଧୁଥିଲେ, ଏ ପୁଷ୍ପରେ ପୁଷ୍ପର ଦୌଡ଼ରେ ବାନ୍ଧୁଥିଲେ ଭଗବାନଙ୍କୁ। ଏସବୁ ସେଥିପାଇଁ ତାଙ୍କୁ ଦାମୋଦର ମୋତେ କୁହାଯାଏ। ଯଶୋଦା ତ ମା' ବାନ୍ଧିଥିଲେ, କିନ୍ତୁ ରାଧାରାଣୀ ମଧ୍ୟ ବାନ୍ଧିଥିଲେ ଏ ଦାମୋଦର। ତେଣୁ ଏଇଭଳି ଭାବରେ ଏ ଯେଉଁ ରହିଛି ବୃନ୍ଦାବନରେ ପାଖାପାଖି ଭଗବାନ 11 ବର୍ଷ କାଳ ଲୀଳା କଲେ। ତାପରେ ମଥୁରାରେ 18 ବର୍ଷ କାଳ ଲୀଳା ହେଲା, ପାଖାପାଖି 18 ବର୍ଷ କାଳ ଲୀଳା ହେଲା। ଏବଂ ତାପରେ ବର୍ତ୍ତମାନ ଦ୍ୱାରକା ଲୀଳା ଆମେ ଶ୍ରବଣ କରୁଛେ। ପ୍ରଭୁପାଦ କୃପାରୁ, ଗୁରୁଦେବ କୃପାରୁ, ଭଗବାନ କୃପାରୁ ଆଜି ଆମେ ଭଗବାନଙ୍କ କଥା ଏଇ ଲୀଳାକୁ ଶ୍ରବଣ କରୁଛେ। ତେଣୁ ଏଇ ଦ୍ୱାରକା ଲୀଳାରେ ଭଗବାନଙ୍କର ବିବାହ ଲୀଳା ଆମେ ସବୁ ଶ୍ରବଣ କଲେ। କିଭଳି ଭାବରେ 16,108 ରାଣୀଙ୍କୁ ବିବାହ କଲେ, ଏବେ ତାଙ୍କର ପୁତ୍ର ପୌତ୍ରମାନଙ୍କ ବିବାହ କଥା ବର୍ଣ୍ଣନା କରାଯାଉଛି। ତାଙ୍କର ପୁତ୍ର ପ୍ରଦ୍ୟୁମ୍ନଙ୍କର ବିବାହ ବିଷୟରେ ବର୍ଣ୍ଣନା କରାଯାଇଥିଲା, ଏବଂ ତାଙ୍କର ପୌତ୍ର ଅନିରୁଦ୍ଧଙ୍କ ବିବାହ ପ୍ରସଙ୍ଗ ବର୍ତ୍ତମାନ ଚାଲିଛନ୍ତି। ତେଣୁ ଏ ଅନିରୁଦ୍ଧ ଯେଉଁ ରହିଛନ୍ତି ଗୋଟିଏ ଥର ଏ ବାଣାସୁର, ଯିଏକି ବଳି ହେଉଛନ୍ତି ଜଣେ ଭଗବାନଙ୍କର ଉନ୍ନତ ଭକ୍ତ, ଜଣେ ମହାଜନ, ଦ୍ୱାଦଶ ମହାଜନମାନଙ୍କ ଭିତରେ ଜଣେ ଇଏ ବଳି। ତେଣୁ ତାଙ୍କର ପୁତ୍ର 100 ପୁତ୍ର ଭିତରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବାଣ। ବାଣଙ୍କର ଯେଉଁ ରାଜଧାନୀ ରହିଛି ଶୋଣିତପୁରର କଥା ଆମେ ବର୍ତ୍ତମାନ ଆମେ ପ୍ରାପ୍ତ ହେଉଛେ ବା ଶ୍ରବଣ କରୁଛେ। ଶୋଣିତପୁରରେ ଏଇଭଳି ଭାବରେ ତାଙ୍କର ବାଣାସୁର ଏଭଳି ଭାବରେ ଶକ୍ତିଶାଳୀ ଥିଲେ, ଶିବଜୀଙ୍କ କୃପାରୁ 1000 ହସ୍ତ ପ୍ରାପ୍ତ ହୋଇଥିଲେ। ତେଣୁ ସିଏ ଚାହୁଁଥିଲେ ଏ ଯେଉଁ 1000 ହାତ ପ୍ରାପ୍ତ ହୋଇଛି ଏଟାକୁ କେମିତି ବ୍ୟବହାର କରିବା, ଏ ଯେଉଁ ଶକ୍ତି ରହିଛି ମାନେ ଏ ଶକ୍ତିକୁ ଆମେ ଅନ୍ୟକୁ ଦମନ କରିବା ପାଇଁ ଲଗେଇବା, ଏଭଳି ଭାବରେ ଚିନ୍ତା କରୁଥିଲେ ସିଏ। ତେଣୁ ଯାଇ ସବୁ ପାହାଡ଼କୁ ସବୁ ଯେଉଁ ରହିଛି ତାକୁ ସବୁ ଭାଙ୍ଗି ଦେଉଥିଲେ, ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେଉଥିଲେ, ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କେହି ନଥିଲେ ଯୋଦ୍ଧା। ତେଣୁ ଶିବଜୀଙ୍କୁ ସେ କହିଲେ, ପ୍ରଭୁ ଆପଣ ମୋତେ ଏଇ ଯେଉଁ ହସ୍ତ ଦେଇଛନ୍ତି ମୋର ଗୋଟେ ବର୍ଡ଼ନ ହୋଇଯାଇଛି, ଗୋଟେ ଭାର ହୋଇଯାଇଛି, ଏ ହସ୍ତର ଯେଉଁ କଣ୍ଡୁକୁ ମୁଁ ରଖିପାରୁନାହିଁ, ଆମେ ଗୋଟେ ବ୍ୟବସ୍ଥା କରନ୍ତୁ, ମୋର ଜଣେ ଆପଣଙ୍କ ଭଳି ଜଣେ ଉପଯୁକ୍ତ ଯୋଦ୍ଧା ମୋତେ ପ୍ରଦାନ କରନ୍ତୁ। ସେ ତାହାର କହିବାର ଉଦ୍ଦେଶ୍ୟ ଥିଲା ଶିବଜୀଙ୍କ ସହିତ ସେ ଯୁଦ୍ଧ କରିବା ପାଇଁ। ଶିବଜୀ ତାଙ୍କୁ କ୍ରୋଧ ପ୍ରକାଶ କରି କହିଲେ, ଆରେ ମୂର୍ଖ, ତୁ ଯେଉଁ ତୋର ଗର୍ବ ହୋଇଛି, ତୋର ଗର୍ବ ଚୂର୍ଣ୍ଣ ହେବ ଗୋଟେ ଦିନ। ତୋର ଯେତେବେଳେ ରଥ ରହିଛି ସେ ରଥର ଧ୍ୱଜା ଯେତେବେଳେ ଭାଙ୍ଗି ପଡ଼ିବ ସେତେବେଳେ ଜାଣିବୁ ତୋର ଉପଯୁକ୍ତ ଯୋଦ୍ଧା ଆସି ପହଞ୍ଚିବେ, ତାଙ୍କ ସହିତ ଯୁଦ୍ଧ କରିବୁ। ଏଇ ଲୀଳା ସେ ସବୁ ରହିଛି, ଆମେ ସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଉଷା ରହିଥିଲେ, ତାଙ୍କର ରାଣୀ ମହଲରେ ଉଷା ରହିଛନ୍ତି, ତାଙ୍କର କନ୍ୟା ବାଣାସୁରଙ୍କର କନ୍ୟା, ବହୁତ ଅପାର ସମ୍ପତ୍ତି ରହିଛି। ଏମିତିକି ଦେବତାମାନେ ତାଙ୍କର ଭୟ କରିକି ତାଙ୍କ ସହିତ ସମକକ୍ଷ ହୋଇପାରୁନଥିଲେ, ସବୁ ତ୍ରିଲୋକର ସମ୍ପତ୍ତି ସେ ଉପଭୋଗ କରୁଥିଲେ ବାଣାସୁର, ଏତେ ତାଙ୍କର ଶକ୍ତି ଥିଲା। କାରଣ ଶିବଜୀଙ୍କର କୃପା ସେ ପ୍ରାପ୍ତ ହୋଇଛନ୍ତି, ତେଣୁ ଅନ୍ୟ କେହି ତାଙ୍କ ସହିତ ସମକକ୍ଷ ହୋଇପାରୁନଥିଲେ, ତେଣୁ ଏହିଭଳି ଭାବରେ ଐଶ୍ୱର୍ଯ୍ୟ ସେ ଉପଭୋଗ କରୁଥିଲେ। ତେଣୁ ଏଇ ଯେଉଁ ରାଣୀ ମହଲର ଉଷା ମଧ୍ୟ ସେଇଭଳି ଭାବରେ ତାଙ୍କ ସବୁ ଐଶ୍ୱର୍ଯ୍ୟର ସବୁ ରହିଛି। ତେଣୁ ଗୋଟିଏ ଦିନ ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଆଜି ହେଉଛି ପୌଷ ମାସ ପୂର୍ଣ୍ଣମୀ ତିଥି, ତେଣୁ ଏଇଭଳି ଭାବରେ ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିର ଘଟଣା ଯେ ଉଷା ଗୋଟେ ରାତ୍ରିରେ ସ୍ୱପ୍ନ ଦେଖିଲେ, ଗୋଟେ ପୁରୁଷଙ୍କୁ ଦେଖିଲେ, ତାଙ୍କ ସହିତ ସଙ୍ଗ କରୁଛନ୍ତି ସୁନ୍ଦର ପୁରୁଷ, ଶ୍ୟାମ ବର୍ଣ୍ଣ ତାଙ୍କର ରହିଛି, ଏସବୁ ବର୍ଣ୍ଣନା କଲେ, ଆମେ ସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଆମେ ଖାଲି ସଂକ୍ଷେପରେ କହୁଛେ। ତେଣୁ ଏଇଭଳି ଶୁଣିକରି ତାଙ୍କର ଜଣେ ଥିଲେ ସଖୀ, ଚିତ୍ରଲେଖା, ଯିଏକି ତାଙ୍କର ବାଣଙ୍କର ମନ୍ତ୍ରୀ କୁମ୍ଭାଣ୍ଡଙ୍କର କନ୍ୟା, ସିଏ ମଧ୍ୟ ଜଣେ ଯୋଗିନୀ, ତାଙ୍କର ଯୋଗଶକ୍ତି ସବୁ ରହିଛି। ତେଣୁ ସେ ତ୍ରିଲୋକରେ ଯେତେ ସବୁ ସୁନ୍ଦର ପୁରୁଷ ଅଛନ୍ତି ତାଙ୍କର ସବୁ ଛବି ଆଙ୍କିବା ପାଇଁ ଆରମ୍ଭ କଲେ। ତେଣୁ ଏଇଭଳି ଭାବରେ ଆଙ୍କି ଆଙ୍କି ଯେତେବେଳେ ଅନିରୁଦ୍ଧଙ୍କର ଛବି ଆଙ୍କିଦେଲେ ସେତେବେଳେ ସେ କହିଲି ହଁ ଏଇ ଏଇ ବ୍ୟକ୍ତି ମୋର ସ୍ୱପ୍ନରେ ଦେଖାଦେଇଥିଲେ। ତେଣୁ ଚିତ୍ରଲେଖା ତାଙ୍କୁ ଆଣିକି ଆସିଛନ୍ତି। ଚିତ୍ରଲେଖା ତାଙ୍କର ଏତେ ଶକ୍ତି ଥିଲା, ସେ ଦ୍ୱାରକାର ଭଗବାନ କୃଷ୍ଣ ପାଳିତା ବୋଲି କୁହାଯାଇଛି। କୃଷ୍ଣ ସେ ଦ୍ୱାରକାର ଦାୟିତ୍ୱରେ ଅଛନ୍ତି, କିନ୍ତୁ ତଥାପି ସେ ଯାଇକରି ଅନିରୁଦ୍ଧଙ୍କୁ କ'ଣ ହରଣ କରି ଘିନି ଆସିଲେ, ପଲଙ୍କରି ସେ ଶୟନ କରିଥିଲେ ରାତିରେ, ତାଙ୍କଠୁ ତାଙ୍କୁ ସେଇଠୁ ଘିନି ଆସିଲେ। ସେଇଠୁ ଏଇଠି ଆଣିକି ଉଷାଙ୍କ ସହିତ ମିଳନ କରିଛନ୍ତି, ପୂର୍ବରୁ ଆମେ ବର୍ଣ୍ଣନା କରିଥିଲେ। ତେଣୁ ଏହିଭଳି ଭାବରେ ଅନିରୁଦ୍ଧ ଏବଂ ଉଷାଙ୍କର ବହୁତ ଦିନ ଚାଲିଗଲା, ବିତିଗଲା। ସିଏ ଏଭଳି ଭାବରେ ଉଷା, ଇଏ ଅନିରୁଦ୍ଧ ମଧ୍ୟ ଭଗବାନ, ଇଏ ହେଉଛନ୍ତି ଚତୁର୍ଭୁଜ ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଯଦୁବୀର ବୋଲି ଏଠି କୁହାଯାଉଛି। ଯଦୁବଂଶରେ ଭଗବାନ ଆସିଛନ୍ତି, ସେ ଯଦୁବଂଶରେ ଇଏ ମଧ୍ୟ ଜଣେ ବୀର। ବୀର କହିଲେ ତାଙ୍କର ଶକ୍ତି ରହିଛି, ଶୌର୍ଯ୍ୟ ବୀରତା କହିଲେ କ୍ଷତ୍ରିୟ, କ୍ଷତ୍ରିୟର ଏସବୁ ଗୁଣ ସବୁ ରହିଛି, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପି ଅପଳାୟନ ଦାନଂ ଈଶ୍ୱର ଭାବ ସ କ୍ଷାତ୍ର କର୍ମ ସ୍ୱଭାବଜମ, ଇଏ ହେଉଛି କ୍ଷତ୍ରିୟର କର୍ମ, ବୀରତା ଇଏ କ୍ଷତ୍ରିୟର କର୍ମ, ଯୁଦ୍ଧ କରିବେ ସେମାନେ ବୀର, ଯୁଦ୍ଧ ବୀର କରିବେ। ଅନେକ ପ୍ରକାର ବୀରଙ୍କର ବର୍ଣ୍ଣନା କରାଯାଇଛି, ଦାନ ବୀର ଏଇଭଳି ଭାବରେ ବିଭିନ୍ନ ପ୍ରକାର ବୀରମାନଙ୍କ କଥା କୁହାଯାଇଛି। କିନ୍ତୁ ଇଏ ଯଦୁବୀର, ଯଦୁବଂଶରେ ଇଏ ଜଣେ ବୀର, ତାଙ୍କର ସେଇଭଳି ଭାବରେ ଶକ୍ତି ରହିଛି, ଶୌର୍ଯ୍ୟ କହିଲେ ବୀରତା, ଏ କ୍ଷତ୍ରିୟର ଲକ୍ଷଣ, ଏଠି ଲକ୍ଷ୍ୟ କଥା ରହିଛି ନା, ହେତୁ ବି ଲକ୍ଷ୍ୟୟାନ ଲକ୍ଷଣ, ବିଭିନ୍ନ ପ୍ରକାର ଲକ୍ଷଣ ରହିଛି। ଯେମିତି ଆମର ବର୍ତ୍ତମାନ ଯେଉଁ ରହିଛି ଯେଉଁ କ'ଣ ସେ ହେଉଛି ବର୍ତ୍ତମାନ ରୋଗ ବର୍ତ୍ତମାନ ଆସିଛି କରୋନା, କରୋନାର ଲକ୍ଷଣ ରହିଛି, ସେମାନେ ଦେଖିଦେବେ ଏଇ ଲକ୍ଷଣ ହେବ ଏଇଟା କରୋନା, ଏ କରୋନା ଲକ୍ଷଣ ଜାଣିପାରିଲେଣି ସମସ୍ତେ ଛାନିଆ ହୋଇଯିବେ, ବ୍ୟସ୍ତ ହୋଇଯିବେ। ଏଭଳି ଭାବରେ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ସବୁ ଲକ୍ଷଣ କରିଛନ୍ତି। ଲକ୍ଷଣ ତତ୍ତ୍ୱ ଏଇ ଦୁଇଟି ଜିନିଷ ରହିଛି ଭାଗବତରେ, ସେସବୁ ବର୍ଣ୍ଣନା କରାଯାଇଛି, ତତ୍ତ୍ୱ ଏବଂ ଲକ୍ଷଣ, ବିଭିନ୍ନ ବସ୍ତୁର ତତ୍ତ୍ୱ ରହିଛି, ଲକ୍ଷଣ ରହିଛି। ତେଣୁ ଏଠି ଲକ୍ଷଣ ସବୁ କଥା ରହିଛି, ହେତୁ ବି ଲକ୍ଷ୍ୟୟାନ ଲକ୍ଷଣ ସବୁ ଜାଣିପାରିଲେ ବହୁତ କଥା ଆମେ ଲକ୍ଷଣରୁ ଜାଣିପାରିବା। ଯେମିତି ଆମେ ଗୋଟେ ଲକ୍ଷଣ କହିବା, ଜଣେ ଭକ୍ତ ଭକ୍ତଙ୍କର ମୁଖକୁ ଦେଖିଦେଲେ ଆମେ ଜାଣିପାରିବା, ଲକ୍ଷଣରୁ ଜାଣିପାରିବା ତାଙ୍କର ମନର ଭାବ କିଭଳି ଭାବ ରହିଛି, ସିଏ ମନ ଦୁଃଖ ଅଛି ନା ବହୁତ ସନ୍ତୋଷରେ ରହିଛନ୍ତି, ଆନନ୍ଦରେ ଅଛନ୍ତି ନା ଭୟଭୀତ ରହିଛନ୍ତି, ବିଭିନ୍ନ ପ୍ରକାର ଭାବ ସବୁ ରହିଛି। ଏବଂ ମୁଖ ଫେସ୍ ଇଜ୍ ଦ ଇଣ୍ଡେକ୍ସ ଅଫ୍ ହାର୍ଟ ବୋଲି କୁହାଯାଇଛି, ଫେସ୍ ଇଜ୍ ଦ ମିରର୍ ଅଫ୍ ହାର୍ଟ, ହୃଦୟର କଥା ଏଇ ମୁଖରେ ଲକ୍ଷଣ ପ୍ରଦର୍ଶିତ ହେଉଛି। ଏଠି ଲକ୍ଷଣ ବ୍ୟବସ୍ଥା ଲକ୍ଷଣ କଥା ଆସିବ ଆମେ କହିବା, ସେଇଟା ହେତୁ ଲକ୍ଷ୍ୟା ଲକ୍ଷଣ ସବୁ ରହିଛି। ତେଣୁ ଏହିଭଳି ଭାବରେ ଯେଉଁ ପ୍ରେମ ମୋହିତ ହୋଇକରି ଆମେ ଏଇଟା ଆଲୋଚନା କରୁଥିଲୁ ଆଗରୁ, ପ୍ରେମ ମୋହିତ ହୋଇକରି ଉଷା ତାଙ୍କର ଏଭଳି ଭାବରେ ସେବା କରୁଛନ୍ତି, ସେ ଯେଉଁ ଗୃହ ରାଣୀ ମହଲରେ ଯେଉଁ ରହିଛନ୍ତି ସେଠି କୌଣସି ପୁରୁଷ ପ୍ରବେଶ କରିପାରିବ ନାହିଁ, ତେଣୁ ଏ ବିବାହ କରିନାହାନ୍ତି, ବିବାହ ନ କରିକି ମଧ୍ୟ ସେ ତାଙ୍କର ସଙ୍ଗ କରୁଛନ୍ତି। ଏଇଟା ଗୋଟେ ଅସୁର ପୁରରେ ଯଦିଓ ହେଲେ ମଧ୍ୟ ଅସୁରମାନେ ସବୁ ପ୍ରକାର କ'ଣ ନିୟମ ଭଙ୍ଗ କରନ୍ତି। ଅସୁର କହିଲେ କେଉଁମାନେ ନା ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନାନ ବିଧୁରାସୁରା, ଅସୁରମାନଙ୍କ ବିଷୟରେ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଅସୁରମାନଙ୍କ ବିଭିନ୍ନ ଲକ୍ଷଣ ସବୁ ରହିଛି। ଲକ୍ଷଣ ଅସୁରମାନଙ୍କର ଲକ୍ଷଣ ଜାଣିପାରିବେ, ଏ ଅସୁର ନା ମନୁଷ୍ୟ, ଅସୁର ନା ଦେବତା, ଏଇ ଲକ୍ଷଣ ଜଣାପଡ଼ିବ, ଲକ୍ଷଣ ରହିଛି ଭଗବାନ ସେ ଲକ୍ଷଣ ଦେଖି ସେ ପ୍ରଦର୍ଶନ କରିଛନ୍ତି ଷୋଡ଼ଶ ଅଧ୍ୟାୟରେ। ତାଙ୍କର ଲକ୍ଷଣ କ'ଣ ନା ପ୍ରବୃତ୍ତିଞ୍ଚ ନିବୃତ୍ତିଞ୍ଚ ଜନାନ ବିଧୁରାସୁରା, କେଉଁଥିରେ ପ୍ରବୃତ୍ତ ହେବା କଥା କେଉଁଥିରୁ ନିବୃତ୍ତ ହେବା କଥା ସେମାନେ ଅସୁରମାନେ ଜାଣନ୍ତି ନାହିଁ, ଏବଂ ବିଶେଷ ଭାବରେ ସେମାନେ ଯେଉଁଥିରେ ପ୍ରବୃତ୍ତ ହେବା ଧର୍ମରେ ପ୍ରବୃତ୍ତ ହେବା କଥା ସେଥିରେ ପ୍ରବୃତ୍ତ ନହେଇକି ନିବୃତ୍ତ ହୁଅନ୍ତି, ଧର୍ମରୁ ନିବୃତ୍ତ ହୁଅନ୍ତି, ଅଧର୍ମରୁ ନିବୃତ୍ତ ହେବା କଥା ସେମାନେ ସେଥିରେ ପ୍ରବୃତ୍ତ ହୁଅନ୍ତି। ଏ କଥା ଆମର ଇଏ କହିଥିଲେ ଦୁର୍ଯ୍ୟୋଧନ କହିଥିଲେ ଭଗବାନଙ୍କୁ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଇଏ ଅସୁରମାନେ ପ୍ରାୟ ସବୁ ଲଙ୍ଘନ କରନ୍ତି ଶାସ୍ତ୍ର, କ'ଣ ଯେ ଶାସ୍ତ୍ରବିଧି ମୁତ୍ସୃଜ୍ୟ ବର୍ତ୍ତତେ କାମ କାରତ ନ ସିଦ୍ଧି ମମାପ୍ନତି ନ ସୁଖଂ ନ ପ୍ରାମ ଗତିମ, ଅସୁରମାନେ କିଏ ନା ଯେଉଁମାନେ ଏଇ ଯେଉଁ ରହିଛି ନିୟମକୁ ସେମାନେ ଭଙ୍ଗ କରନ୍ତି, ସେଇଟା କହିଲେ ଶାସ୍ତ୍ର ଉଲ୍ଲଂଘନ କଲେ ସେମାନେ କେବେ ସୁଖ ପାଇପାରନ୍ତି ନାହିଁ, ଆଉ ଶ୍ରେଷ୍ଠ ଗତି କଥା କ'ଣ କହିବା। ତେଣୁ ଅସୁରମାନେ ଏହିଭଳି ଭାବରେ ସବୁ ପ୍ରକାର ଧର୍ମନୀତିକୁ ଉଲ୍ଲଂଘନ କରନ୍ତି। କିନ୍ତୁ ଇଏ ଯେଉଁ ଜଣେ ସ୍ତ୍ରୀ ଲୋକ କନ୍ୟା, ସେ ବିବାହ ପୂର୍ବରୁ ଜଣେ ପୁରୁଷ ଲୋକ ସହିତ ଯଦି ମିଳିତ ହେବ ତାହେଲେ ସେଇଟା ଏଇଟା ଅଧର୍ମ, କିନ୍ତୁ ସେ ଅଧର୍ମଟାକୁ ସେମାନେ ପାଳନ କରନ୍ତି, ସେ ଅଧର୍ମକୁ ଭଙ୍ଗ କରନ୍ତି ନାହିଁ। ତେଣୁ ଯଦିଓ ଅସୁରମାନେ ସବୁ ପ୍ରକାର ଅଧର୍ମ କରନ୍ତି, କିନ୍ତୁ ଜଣେ କନ୍ୟା ବିବାହ ପୂର୍ବରୁ ଜଣେ ପୁରୁଷ ସଙ୍ଗ କରୁଛନ୍ତି ମାନେ ସେ ଅଧର୍ମଟାକୁ ସେମାନେ କରନ୍ତି ନାହିଁ, ସେ ଅଧର୍ମଟାକୁ ସେମାନେ ବହୁତ ସିରିୟସ୍ଲି ସେଇଟାକୁ ନିଅନ୍ତି, ସେଇଟା ନ କରନ୍ତି ନାହିଁ ସେମାନେ। କିନ୍ତୁ ଏଠି ସେୟା ହୋଇଗଲା, ଏଠି ସେୟା ହୋଇଗଲା। ତେଣୁ ଏଠି ଆମେ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଏ ଯଦୁବୀର ଇଏ ହେଉଛନ୍ତି ଅନିରୁଦ୍ଧ, ଇଏ ହେଉଛନ୍ତି ଚତୁର୍ଭୁ ମଧ୍ୟରୁ ଚତୁର୍ଥ, ଇଏ ଆମର ଯେଉଁ ମନର ଯେଉଁ ଅଧିଷ୍ଠାତ୍ର ଦେବତା, ଇଏ ଆମର ଯେଉଁ ରହିଛନ୍ତି ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ଏ ଚାରିଜଣ ରହିଛନ୍ତି ଚତୁର୍ଭୁ। ଏମାନେ ଆମର ଯେଉଁ ହୃଦୟ ଭିତରେ ସବୁ ରହିଛି ମନ, ବୁଦ୍ଧି, ଅହଂକାର ଏବଂ ଚିତ୍ତ, ଏଇ ଆହାର ସବୁ ଅଧିକ ତା'ର ଦାୟିତ୍ୱରେ ସେମାନେ ରହିଛନ୍ତି, କଣ୍ଟ୍ରୋଲର ନିୟମକାରୀ। ତେଣୁ ଆମେ ମନରେ କ'ଣ ଚିନ୍ତା କରୁଛେ, କ'ଣ କରୁଛେ, ମନରେ ଯାହା ସବୁ କାର୍ଯ୍ୟ, ମନସ୍ତାତ୍ତ୍ୱିକ କଥା ସବୁ, ମାନସିକ କଥା, ତିନି ପ୍ରକାର କାର୍ଯ୍ୟ ହୁଏ, ଗୋଟେ ଶାରୀରିକ, ଗୋଟେ ବାଚିକ, ଗୋଟେ ମାନସିକ। ତେଣୁ ମାନସିକ ସ୍ତରରେ ଆମେ କ'ଣ ଚିନ୍ତା କରୁଛେ, କ'ଣ କରୁଛେ, ସବୁକିଛି କଣ୍ଟ୍ରୋଲର ରହୁଛନ୍ତି ଭଗବାନ ଅନିରୁଦ୍ଧ, ମନର ସେ ହେଉଛନ୍ତି ଦେବତା ଅନିରୁଦ୍ଧ। ତେଣୁ ସେ ଅନିରୁଦ୍ଧ ସେଇ ମନ ଭଗବାନ ମନର ଯେ ଅଧିକାରୀ, ତାଙ୍କ ମନକୁ ହରଣ କରିନେଇଛନ୍ତି ଉଷା। ଉଷା ଏଭଳି ଭାବରେ ତାଙ୍କ ସେବା କରୁଛନ୍ତି, ସେବା କରୁଛନ୍ତି, ଏମିତିକି ଅନିରୁଦ୍ଧଙ୍କର ଅନେକ ପତ୍ନୀ ରହିଛନ୍ତି, କିନ୍ତୁ ସେ ସବୁ ଭୁଲି ଯାଇଛନ୍ତି, ତାଙ୍କୁ ସବୁ ଆଉ ମନେ ପକାଉନାହାନ୍ତି, ତାଙ୍କ ପାଖରେ ଏଭଳି ରହିଯାଇଛନ୍ତି ସେ ଜାଣିପାରୁନାହାନ୍ତି ଏଇଟା ଦିନ ନା ରାତି। ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ ଦିନ ନା ରାତି ସେ ଜାଣିପାରୁନାହାନ୍ତି, ଏବଂ କେତେ ଦିନ ଚାଲିଗଲାଣି ସେଇଟା ମଧ୍ୟ ସେ ଜାଣିପାରୁନାହାନ୍ତି, ଅନେକ ଦିନ ବିତିଗଲାଣି। ତେଣୁ ଏଇଭଳି ଭାବରେ ଏଇ ଏଇ ବ୍ୟାକ୍ଗ୍ରାଉଣ୍ଡରେ ଏଇ ଶ୍ଳୋକଟି ଆସୁଛି। ତେଣୁ ଆମେ ବ୍ୟାକ୍ଗ୍ରାଉଣ୍ଡ ବିଷୟରେ କିଛି ସୂଚନା ଦେଲେ, ତେଣୁ ଏଇଭଳି ଭାବରେ ଯେତେବେଳେ ସିଏ ଉଷା ଏବଂ ଅନିରୁଦ୍ଧ ତାଙ୍କର ଦାମ୍ପତ୍ୟ ଜୀବନଯାପନ କରୁଛନ୍ତି, ବିବାହ ନ କରି ମଧ୍ୟ ଦାମ୍ପତ୍ୟ ଜୀବନଯାପନ କରୁଛନ୍ତି, ବିଭିନ୍ନ ପ୍ରକାର ବିବାହ ରହିଛି ଯାହା ବି ହେଉ, ତେଣୁ ଏ ସେଇ ତାଙ୍କ ତଥା ଯଦୁବୀରେଣ ତଥା ସେଇ ଯଦୁବୀର ଏ ଯେଉଁ ଅନିରୁଦ୍ଧ ସେଠି ରହିଛି ତାଙ୍କୁ କେହି ଦେଖିପାରୁନାହାନ୍ତି, କାରଣ ଆ ପୂର୍ବରୁ ବର୍ଣ୍ଣନା କରେ ଦୁଷ୍ପ୍ରେକ୍ଷ, ତାଙ୍କର ଗୃହକୁ କେହି ଯାଇପାରିବେ ନାହିଁ, ଦୁଷ୍ପ୍ରେକ୍ଷ କେହି ପୁରୁଷ ଲୋକ ପ୍ରବେଶ କରିପାରିବେ ନାହିଁ, ଆଉ ତାଙ୍କ ରକ୍ଷୀମାନେ ମଧ୍ୟ ପ୍ରବେଶ କରିପାରିବେ ନାହିଁ ତାଙ୍କ ଭିତରକୁ, ଏଭଳି ସବୁ ରହିଛି। ତେଣୁ ସେଇଠି ତାଙ୍କ ତା ଯଦୁବୀ ରେଣ ଇଏ ଯେଉଁ ଅନିରୁଦ୍ଧ ଯଦୁବୀର ସିଏ ତାଙ୍କ ଦ୍ୱାରା ବୁଜ୍ୟମାନ ହତବ୍ରତା ବୁଜ୍ୟମାନ ସେ ଉପଭୋଗ କରୁଥିଲେ, ଉଷାଙ୍କୁ ଉପଭୋଗ କରୁଥିଲେ, ଭଗବାନ ପ୍ରକୃତରେ ଉପଭୋଗକାରୀ। ଆଜି ଯେଉଁ ଏ ଯେଉଁ ରହିଛି ଆଜିର ତିଥି ଉପସାଭିଷେକ, ଭଗବାନ ଉପଭୋଗ କରୁଛନ୍ତି, ପୁଷ୍ପ ଭଗବାନ ସୃଷ୍ଟି କରିଛନ୍ତି, ଏସବୁ ବସ୍ତୁ ଯାହା ସବୁ ରହିଛି ଭୌତିକ ଜଗତରେ ସବୁକିଛି ଭଗବାନଙ୍କର ଉପଭୋଗର ବସ୍ତୁ, ଭଗବାନ ଉପଭୋଗର ବସ୍ତୁ। ଆଜି ସିଏ ସେଇ ଯେଉଁ ପୁଷ୍ପ ଅଭିଷେକ କରାଯାଉଛି ସେ ସେଇଭଳି ଭାବରେ ଆନନ୍ଦ ଉପଭୋଗ କରୁଛନ୍ତି, ଭକ୍ତଙ୍କର କର୍ତ୍ତବ୍ୟ ହେଉଛି ଏଇଭଳି ଭାବରେ ଭଗବାନଙ୍କର ସେବାରେ ଏସବୁ ଲଗେଇବା, ଭଗବାନଙ୍କ ବସ୍ତୁକୁ ଭଗବାନ ସେବାରେ ଲଗେଇକିରି ସେଇଟାକୁ ଆମେ ପ୍ରସାଦ ରୂପେ ପାଇବା। ଭଗବାନ ଯଦି ଖାଲି ପ୍ରସାଦ କ'ଣ ଭୋଗ କରୁଥାନ୍ତେ ଆଉ ଆମକୁ କିଛି ଦେଉନଥାନ୍ତେ ତାହେଲେ ଭୋଗ ପକେଇବା ଉପରେ କଷ୍ଟ ହୋଇଥାନ୍ତା, କିନ୍ତୁ ଯାହା ବି ହେଉ, କିନ୍ତୁ ଭଗବାନଙ୍କର ଏଭଳି ବ୍ୟବସ୍ଥା ରହିଛି ତାଙ୍କୁ ଯାହା ଭୋଗ ଲଗେଇଲେ ମଧ୍ୟ ସେ ପ୍ରସାଦ ଆକାରରେ ଫେରେଇ ଦିଅନ୍ତି। ଭଗବାନଙ୍କୁ ଯେଉଁ ଭୋଗ ଲାଗୁଛି ଭାଗବତ ଏକାଦଶ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏଇ ପୁଷ୍ୟ ଭଗବାନଙ୍କୁ ଅଭିଷେକ ଦିଆଯାଉଛି, ପୁଷ୍ପ ଅଭିଷେକ କରାଯାଉଛି, ଅଭିଷେକ ହେଲା ପରେ ସେ ପୁଷ୍ପ ପ୍ରସାଦରେ ପରିଣତ ହୋଇଯିବ। ଆମେ ଯେତେବେଳେ ତାକୁ ଭଗବାନଙ୍କ ଠାରୁ ଆଣିବା, ଭଗବାନଙ୍କ ଠାରୁ ବାହାର କରାଯିବ ସେ ପୁଷ୍ୟ ସବୁକୁ, ସେ ପ୍ରସାଦ ହୋଇଗଲା। ଭାଗବତ ଏକାଦଶ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଇଏ କହୁଛନ୍ତି ଉଦ୍ଧବ କହୁଛନ୍ତି, ସିଏ ମଧ୍ୟ ଯଦୁବୀର ବହୁତ ଯଦୁବୀର ରହିଛନ୍ତି, ଯାଦବମାନଙ୍କ ସଂଖ୍ୟା କହିହେବ ନାହିଁ। କେବଳ ଏତିକି ଜାଣିବା ଯେ ଯେତେବେଳେ ଏଇ ଭାଗବତ କ'ଣ ଦ୍ୱାରକା ଲୀଳା ବର୍ଣ୍ଣନା କରୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯଦୁବଂଶରେ କେତେ ରହିଛନ୍ତି ଯାଦବମାନେ ଅଛନ୍ତି ତା'ର ହିସାବ ନାହିଁ, ଗଣନା କରିହେବ ନାହିଁ। ଖାଲି ସେ କହିଲେ ଏତିକି ଜାଣ ଯେ ଯଦୁମାନଙ୍କର ଆଚାର୍ଯ୍ୟ ହେଉଛନ୍ତି 3,88,00,000। 3,88,00,000 ହେଉଛନ୍ତି ଯଦୁମାନଙ୍କର ଆଚାର୍ଯ୍ୟ। ଏଇଥିରୁ ଆମେ ଅନୁମାନ କରିବା କେତେ ଯାଦବ ସଂଖ୍ୟା। ଏମାନେ ସବୁ ବୀର, ଯଦି ବୀର ସବୁ ଜୀବ ବୀର। ତେଣୁ ଭଗବାନ ଯିବା ପୂର୍ବରୁ ତାଙ୍କୁ ସବୁ ତାଙ୍କ ଭିତରେ ଯୁଦ୍ଧ କରେଇକି ତାଙ୍କୁ ସବୁ ବିନାଶ କରେଇଲେ। ସେ ବହୁତ ଗଭୀର ତତ୍ତ୍ୱ ରହିଛି, ମାୟା ଲୀଳା ଏଇଟା ଆମେ ବୁଝିପାରିବା ନାହିଁ। ଯାହାବି ହଉ, ଏଇ ଯେଉଁ ରହିଛି ଭଗବାନ ପ୍ରକୃତିର ଉପଭୋଗକାରୀ। ହଁ, ଏଇଟା ଉଦ୍ଧବ କହିଲେ, ତୋୟା ଉପଭୋକ୍ତ ଶ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ ଉଚ୍ଛିଷ୍ଟ ଭୋଜନ ଦାସା ତବ ମାୟାଞ୍ଜୟମି। ଏଇ ଯେଉଁ ଭଗବାନ ପୁଷ୍ୟ ଅଭିଷେକରେ ଭଗବାନ ଉପଭୋଗ କରୁଛନ୍ତି, ଏଇ ପୁଷ୍ପକୁ ଯେତେବେଳେ ଆମେ ଭଗବାନ ଠାରୁ ବାହାର କରାଯିବ ସେ ପ୍ରସାଦରେ ପରିଣତ ହୋଇଯିବ। ଉଦ୍ଧବ କହୁଛନ୍ତି ଆପଣଙ୍କର ଏଇ ଉପଭୋକ୍ତ ଶ୍ରଗ ଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ। ଭଗବାନ ଶ୍ରଗ କହିଲେ ମାଳା ମାଳା ପରିଧାନ କରନ୍ତି, ଗନ୍ଧ ସୁବାସ ତାଙ୍କୁ ପ୍ରଦାନ କରାଯାଏ ଚନ୍ଦନ ଇତ୍ୟାଦି, ଏବଂ ବିଭିନ୍ନ ପ୍ରକାର ବସ୍ତ୍ର ଦିଆଯାଏ ଏବଂ ବିଭିନ୍ନ ପ୍ରକାର ଅଳଙ୍କାର ଦିଆଯାଏ। ଏସବୁ ଦ୍ୱାରା ଅଳଙ୍କାର ଚର୍ଚ୍ଚିତ ଉଚ୍ଛିଷ୍ଟ ଭୋଜନ ଦାସା, ଏଇ ଯେଉଁ ଭଗବାନ ପ୍ରସାଦ ବା ଉଚ୍ଛିଷ୍ଟକୁ ଯେତେବେଳେ ଆମେ ଉପଭୋଗ କରି ଆମେ ମଧ୍ୟ ଉପଭୋଗ କରିବା। ଉଚ୍ଛିଷ୍ଟ ଭୋଜନ ଦାସା, ଏଠି ଭୋଜ୍ୟ ଶବ୍ଦର ବ୍ୟବହାର କରାଯାଇଛି, ଭୋଜ୍ୟମାନାଂ ଭୋଜ ଭୋଗ କରୁଛନ୍ତି ସେ, ଏବଂ ଆମେ ମଧ୍ୟ ଭୋଗ କରିବା ସମସ୍ତଙ୍କର। ଆମେ ଭଗବାନ ହେଉଛନ୍ତି ପ୍ରକୃତିର ଉପଭୋଗକାରୀ, ଏବଂ ଆମେ ମଧ୍ୟ ଭଗବାନଙ୍କ ଅଂଶ ହିସାବରେ ଆମେ ମଧ୍ୟ ଉପଭୋଗକାରୀ। ଆମେ ଉପଭୋଗକାରୀ ନୁହଁ, ଆମେ ଉପଭୋଗ ପ୍ରଦାନ କରିବା ଭଗବାନଙ୍କୁ। ଆମେ ଭଗବାନ ଉପଭୋଗ କରିକି ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଆମେ ତାଙ୍କୁ ଉପଭୋଗ ପ୍ରଦାନ କରି ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହେବା। ଭଗବାନ ଓ ଭକ୍ତ ଭିତରେ ତଫାତ୍ ହେଉଛି ଏଇଟା, ବା ଜୀବମାନଙ୍କ ଭିତରେ ତଫାତ୍ ହେଉଛି ଏଇଟା। ତେଣୁ ଭଗବାନ ଯେଉଁ ଉପଭୋଗ କରୁଛନ୍ତି ସେଇଟାକୁ ଯେତେବେଳେ ଆମକୁ ପ୍ରଦାନ କରାଯିବ, ଆମେ ସେଇଟା ଉପଭୋଗ କରିବା, ସେଇଟାକୁ ସେ ମାଧ୍ୟମରେ କ'ଣ ହେଉଛି ନା ଆମେ ଭଗବାନଙ୍କ ମାୟାକୁ ଜୟ କରିଯିବା। ଏ ମାୟାକୁ ଜୟ କରିବାର ଉପାୟ ହେଉଛି ଏକମାତ୍ର ଏଇଟା, ଅନ୍ୟ କୌଣସି ଉପାୟ ନାହିଁ। ତେଣୁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ଆମର ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ, ହୃଦଂ ସର୍ବଭୂତାନାଂ, ସମସ୍ତଙ୍କ ଜୀବମାନଙ୍କ ସହିତ ବନ୍ଧୁ। ତେଣୁ ସମସ୍ତଙ୍କର କିଭଳି ଭାବରେ ମଙ୍ଗଳ କରାଯିବ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି। ଭଗବାନ ଉପଭୋଗକାରୀ ଆମେ ଯଦି ଜାଣିବା ସେଇଟା, ତାହେଲେ ଆମେ ଶାନ୍ତିପ୍ରାପ୍ତ ହେବା। ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଲେ କ'ଣ, ଯେଉଁ କହିଲେ ଭକ୍ତାରଂ ଜଗନ୍ତପସାମ ସର୍ବଲୋକମେଶ୍ୱରଂ ଶ୍ରୋଦଂ ସର୍ବଭୂତାନାଂ ଜ୍ଞାତମାଂ ଶାନ୍ତି ମୁଚ୍ଛତି। ଭଗବାନ ହେଉଛନ୍ତି ଉପଭୋଗକାରୀ, ସବୁକିଛି ତପସ୍ୟା ସବୁକିଛି ଦଗ୍ଧଜ୍ଞର ସେ ହେଉଛନ୍ତି ଉପଭୋଗକାରୀ, ଏବଂ ସେ ହେଉଛନ୍ତି ସୁହୃଦଂ ସର୍ବଭୂତାନା, ସମସ୍ତ ଜୀବଙ୍କର ସେ ହେଉଛନ୍ତି ସୁହୃଦ, ଏବଂ କ'ଣ ଭୋକ୍ତାର ଯଜ୍ଞତା ସର୍ବଲୋକ ସବୁ ଲୋକର ସେ ହେଉଛନ୍ତି ମହେଶ୍ୱର ଈଶ୍ୱର, ସେ ହେଉଛନ୍ତି ମାଲିକ। ତେଣୁ ଏଇ ତିନୋଟି ଜିନିଷ ଯଦି ଜାଣିବ ସେ ଶାନ୍ତିପ୍ରାପ୍ତ ହେବ। ତେଣୁ ଏଠି ଭୂଜ୍ୟମାନ ଭଗବାନ ପ୍ରକୃତର ଉପଭୋଗକାରୀ, ଏବଂ ଆଉ ସମସ୍ତେ ହେଉଛନ୍ତି ତାଙ୍କର ଶକ୍ତି, ତାଙ୍କୁ ଉପଭୋଗ ଦେବା ପାଇଁ ଉଦ୍ଦିଷ୍ଟ। ଏକଲା ଈଶ୍ୱର କୃଷ୍ଣ ଆର୍ ସ୍ୱଭୃତ୍ୟ ତାହାର ଯେଛି ନା ଚାଏ ସେ ତେଇଶି କରି ନୃତ୍ୟ। ଭଗବାନ ପ୍ରକୃତର ଉପଭୋଗକାରୀ, କିନ୍ତୁ ଯଦି ଆମେ ଭଗବାନଙ୍କୁ ଉପଭୋଗ ନ ଦେଇକି ନିଜେ ଉପଭୋଗ କରିବା ପାଇଁ ଚାହିଁବା, ଆମେ ଉପଭୋଗ କରିପାରିବା ନାହିଁ। ଆମେ ପ୍ରକୃତରେ ଉପଭୋଗ କରିବାର ସେଇଥିପାଇଁ ମାୟାମୟ ଜଗତକୁ ସୃଷ୍ଟି କରିଛନ୍ତି ଭଗବାନ। ଚିତ୍ ଜଗତରେ କେହି ଏଭଳି ଭାବରେ ଭୁଲ କରନ୍ତି ନାହିଁ, କେହି ଏଭଳି ଭାବରେ ଭୁଲ କରନ୍ତି ନାହିଁ, ସମସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି। ଏମିତି କାହାକୁ ଦେଖିବା ନାହିଁ ଯେ ଭଗବାନ ସେବାରୁ ବିମୁଖ ହୋଇଯାଇଛନ୍ତି। କିନ୍ତୁ ଆମେ ଭଗବାନ ସେବାରୁ ବିମୁଖ ହୋଇଯାଇଥିବାରୁ ଆମକୁ ଏ ମାୟା ଜଗତକୁ ସୃଷ୍ଟି କରେ, ମାୟା ଜଗତରେ ଆମେ ରହିଛେ, ଆମେ ଭାବୁଛେ ଆମେ ଉପଭୋଗକାରୀ, କିନ୍ତୁ ପ୍ରକୃତରେ ଆମେ ଉପଭୋଗକାରୀ ନୁହଁ। ଭଗବାନ ଭୋକ୍ତା ବୟମେବ ଭୋକ୍ତା, ଆମ ବୈରାଗ ଷଟକରେ ଭର୍ତ୍ତୃହରି କହିଛନ୍ତି ସେଇଟା, ଭଗବାନ ଭୋକ୍ତା, ଆମେ ଭାବୁଛେ ଆମେ ଉପଭୋଗ କରୁଛେ ବୋଲି, କିନ୍ତୁ ଆମେ ପ୍ରକୃତରେ ଉପଭୋଗକାରୀ ନୁହଁ। ଭଗବାନ ଭୋକ୍ତା ବୟମେବ ଭୋକ୍ତା, ଆମେ ହିଁ ପ୍ରକୃତରେ ଉପଭୋକ୍ତା ହୋଇଗଲୁ। ଏଭଳି ଭାବରେ ସବୁ ସୁନ୍ଦର ଭାବରେ କଥା କହିଛନ୍ତି ସେ ଭର୍ତ୍ତୃହରି। ତେଣୁ ଭଗବାନ ପ୍ରକୃତରେ ଉପଭୋଗକାରୀ, ତେଣୁ ଏହି ଯେଉଁଭଳି ଭାବରେ ସେ ଉଷାଙ୍କ ସହିତ ଉପଭୋଗ କରୁଛନ୍ତି ଏଇ ସେ କଥାକୁ ଅନେକ ଦିନ ଚାଲିଗଲା, କେତେ ଦିନ ଚାଲିଗଲା ସେଇଟା ହିସାବ କରାଯାଇ ନାହିଁ ବା କୁହାଯାଇ ନାହିଁ, ଅନେକ ଦିନ ଚାଲିଗଲା। ତେଣୁ ଏଠି କୁହାଯାଉ ତା ତଥା ଯଦୁବୀରେଣ, ତେଣୁ ଏଇ ଯଦୁବୀର କହିଲେ ଏଇ ଯେଉଁ ଅନିରୁଦ୍ଧ ଯଦୁବୀର ସିଏ ଭୁଜ୍ୟମାନଙ୍କ ହତବ୍ରତା, ସିଏ ଯେଉଁ ଉଷାଙ୍କ ସହିତ ଯେଉଁ ମିଳନ ଉପଭୋଗ କରୁଥିଲେ ଏଇଟା ହେଉଛି ହତବ୍ରତା, ଉଷାଙ୍କର ଏ ବ୍ରତ ହତ ହେଇଗଲା, ଏ ବିବାହ ନ କରିକିରି ତାଙ୍କର ସଙ୍ଗ କଲେ ଏଇଭଳି ଭାବରେ ଗୋଟେ ହତବ୍ରତ ହେଇଗଲା, ବ୍ରତଟା ହତ ହେଇଗଲା। ତେଣୁ ଏଇଟାକୁ ହେତୁ ଭି ଲକ୍ଷ୍ୟାଂ ଚକ୍ରୁ, ହେତୁ ଏଇ ହେତୁଟା କ'ଣ ସେଇଟା କୁହାଯାଇ ନାହିଁ, କିନ୍ତୁ ଲକ୍ଷଣରୁ ଜାଣିପାରିଲେ, ଏଇ ତ ଲକ୍ଷଣରୁ ଜଣାପଡ଼ିଲା। ଆଚାର୍ଯ୍ୟ ଟୀକାରେ କହିଛନ୍ତି କ'ଣ ହେତୁ କ'ଣ ଲକ୍ଷଣ କୁହାଯାଇଛି, ହେତୁର୍ଭି ଲକ୍ଷ୍ୟାଂ ଚକ୍ରୁ, ଏଇଟାକୁ ଜାଣିପାରିଲେ କେଉଁମାନେ ନା ତାଙ୍କର ଯେଉଁ ରକ୍ଷୀମାନେ ଥିଲେ ସିକ୍ୟୁରିଟି ଗାର୍ଡ଼ ଯେଉଁମାନେ ଥିଲେ ସେଠିକାର, ସେମାନେ ସେ ଜାଣିପାରିଲେ, ଯଦି ତା ଭିତରେ ପ୍ରବେଶ ନ କରିକି ମଧ୍ୟ ସେ ଜାଣିପାରିଲେ ଉଷାଙ୍କ କେମିତି ଲକ୍ଷଣରୁ ଜାଣିପାରିଲେ, ଉଷାଙ୍କର ଯେଉଁ ଲକ୍ଷଣ ରହିଛି ସେଇଥିରୁ ସେ ଜାଣିପାରିଲେ ଯେ ପ୍ରୀତାଂ ଦୂରବଚ୍ଛତି, ପ୍ରୀତାଂ ପ୍ରୀତାଂ କହିଲେ ଉଷାଙ୍କର ଆନନ୍ଦ ଏଇଭଳି ଭାବେ ରହିଛି, ଉଷାଙ୍କର ଆନନ୍ଦ ଦେଖିକିରି ଜାଣିପାରୁ ସନ୍ଦେହ କଲେ ସବୁ ରକ୍ଷୀମାନେ। ଆଚାର୍ଯ୍ୟମାନେ କହିଛନ୍ତି ସ୍ତ୍ରୀ ଲୋକମାନେ ହୋମଗାର୍ଡ଼, ହୋମଗାର୍ଡ଼ ସେଠି ଥିଲେ, ସ୍ତ୍ରୀ ଲୋକମାନେ ରଖିଥିଲେ, ବା ଏ ଭଟ୍ଟା ଶବ୍ଦ କୁହାଯାଇଛି, ବ୍ୟବହାର କରାଯାଇଛି, ଭଟ୍ଟା କହିଲେ ନପୁଂସକ, ନପୁଂସକମାନେ ସେଠି ରହିଥିଲେ ସିକ୍ୟୁରିଟି ଗାର୍ଡ଼ ହିସାବରେ ରହିଥିଲେ, ତେଣୁ ସେମାନେ ଉଷାଙ୍କର ମୁଖକୁ ଦେଖିକିରି ଜାଣିପାରିଲେ ଦୂରବଚ୍ଛ ଦେଇ ଏଭଳି ଭାବରେ କ'ଣ ଗୋପନ କଥା ଚାଲିଥିଲା, କ'ଣ ଗୋପନ ରହୁଛି ସେମାନେ ଜାଣିପାରୁନଥିଲେ, କିନ୍ତୁ ଲକ୍ଷଣରୁ ଜାଣିପାରିଲେ ଏ ଯେଉଁ ଉଷା ଅନିରୁଦ୍ଧଙ୍କ ସହିତ ମିଳିତ ହୋଇକରି ଏଭଳି ଭାବରେ ଦିନ ବିତିଗଲାଣି, ତିନି ଦିନ ଅନେକ ଦିନ ବିତିଗଲାଣି, ତାଙ୍କର ସଖୀମାନେ ଜାଣନ୍ତି, କାରଣ ସେ ସଖୀ ତ ଆଣିକି ଉଷା ତାଙ୍କୁ ଆଣିକି ଚିତ୍ରଲେଖା ତାଙ୍କୁ ଆଣିଥିଲେ, ତାଙ୍କୁ ମିଳନ କରାଇଥିଲେ, ଏମାନେ ସବୁ ଜାଣନ୍ତି, କିନ୍ତୁ ଅନ୍ୟମାନେ କେହି ଜାଣନ୍ତି ନାହିଁ, ଗୋପନ ବସ୍ତୁ ଦୂରବଚ୍ଛ ଦେଇ କେହି ଜାଣିପାରିବେ ନାହିଁ, କିନ୍ତୁ ସେମାନେ ଲକ୍ଷଣରୁ ଜାଣିପାରିଲେ। ତେଣୁ ଏଠି କହୁଛି ଭଟ୍ଟା ଆବେଦୟାଂ ଚକ୍ରୁ, ତେଣୁ ଭଟ୍ଟାମାନଙ୍କର ରକ୍ଷୀମାନଙ୍କର ସୂଚନା ପଡ଼ିଗଲା, ରକ୍ଷୀମାନେ ଯେଉଁ ଥିଲେ ସେମାନେ ବହୁତ ଭୟଭୀତ ହୋଇଗଲେ, ଏଇ ଯେଉଁ ଉଷାଙ୍କର ଦେଖିକିରି ମୁଖକୁ ଦେଖିକିରି ତାଙ୍କ ଆନନ୍ଦକୁ ଦେଖିକି ସେ କହିଲେ କ'ଣ ଗୋଟେ ଅସୁବିଧା ହେଇଛି ଏଠି, ଇଏ ନିଶ୍ଚିନ୍ତ ଭାବରେ କାହା ସଙ୍ଗେ ମିଳିତ କରି ପୁରୁଷ ଲୋକଙ୍କ ସହିତ ମିଳିତ ହୋଇଛନ୍ତି, ଲକ୍ଷଣକୁ ଜାଣିପାରିଲେ, ସ୍ତ୍ରୀ ଲୋକମାନେ ସେମାନେ ଜାଣନ୍ତି ଅନ୍ୟ ସ୍ତ୍ରୀମାନଙ୍କ କଥା ଲକ୍ଷଣକୁ ଜାଣିପାରିବେ ସବୁ, ତେଣୁ ଏଇଟା ଦେଖି ସେମାନେ ଭୟ କରିଗଲେ, କାହିଁକି ନା ଭିତରକୁ ଯାଇପାରିବେ ନାହିଁ, କ'ଣ ହେଉଛି ସେ ଜାଣିପାରିବେ ନାହିଁ, ଆଉ ଘଟଣାଟାକୁ ଯଦି ରାଜାଙ୍କୁ ନ ଜଣାଇବେ ତାହେଲେ ତାଙ୍କର ଚାକିରି ଯିବ, ଏଭଳି ଭାବରେ ଭୟ ଅସୁବିଧା ରହିଛି। ତେଣୁ ଭଟ୍ଟା ଆବେଦୟାଂ ଚକ୍ରୁ, ସେମାନେ ଆବେଦନ କଲେ ଯାଇକରି ଆବେଦୟାଂ ଚକ୍ରୁ, କାହାକୁ ନା ରାଜାଂସ୍ତେ ଦୁଇତୁର୍ବୟମ୍, ରାଜା କହିଲେ ବାଣ, ବାଣ ରାଜାଙ୍କୁ ସେମାନେ ଯାଇ କହିଲେ, ତେ ଶବ୍ଦରେ ବର୍ଣ୍ଣନା କରାଯାଇଛି, ସେମାନେ କହିଲେ କ'ଣ ନା ଦୁହିତୁର୍ବୟମ୍, ହେ ରାଜନ୍, ଆପଣଙ୍କର ଯେଉଁ ଦୁହିତୁ ଆପଣ ଯେଉଁ କନ୍ୟା ରହିଛନ୍ତି, ବିଚେଷ୍ଟିତଂ ଲକ୍ଷ୍ୟାମ, ଆମେ ଗୋଟେ ଲକ୍ଷଣ ଦେଖୁଛୁ ତାଙ୍କର ବିଚେଷ୍ଟା, ମାନେ କ'ଣ ବିଶେଷ ଚେଷ୍ଟା ସେ କରୁଛନ୍ତି, କ'ଣ ନା କନ୍ୟା ଏହା କୁଳଦୂଷଣମ୍, ତେଣୁ ବାଣ ପଚାରିଲେ କ'ଣ ହେଇଛି ଅସୁବିଧା, ନା କନ୍ୟା ଏହା କୁଳଦୂଷଣମ୍, କୁଳକୁ ଦୂଷଣ କରୁଛନ୍ତି, କୁଳକୁ କ'ଣ ଯେଉଁ ନିନ୍ଦା ହେବ, ଆପଣଙ୍କର କୁଳକୁ ନିନ୍ଦା ହେବ, ଏଭଳି ଭାବରେ କାର୍ଯ୍ୟ କରୁଛନ୍ତି, ଏଭଳି ଭାବରେ କହିଲେ କନ୍ୟା ଏହା, ଆପଣ କନ୍ୟା କହିଲେ ଉଷା ଏ ଯେଉଁ କାର୍ଯ୍ୟ କରୁଛନ୍ତି, ଆପଣ କୁଳକୁ ନିନ୍ଦା ହେବ, କୁଳଦୂଷଣମ୍, କୁଳଦୂଷଣ, ଏଇଭଳି ଭାବରେ ଯେତେବେଳେ ବାଣକୁ କହିଲେ ସେତେବେଳେ ବାଣାସୁର ଆସିକି ଦେଖିବ କ'ଣ ହେଇଛି ଘଟଣା, ସେ ପ୍ରବେଶ କରିବେ, ଅନ୍ୟମାନେ ପୁରୁଷ ଲୋକ ପ୍ରବେଶ କରିପାରିବେ ନାହିଁ, କିନ୍ତୁ ସେ ପ୍ରବେଶ କରି ଦେଖିବେ, ଦେଖିବେ ଇଏ ରହିଛନ୍ତି କିଏ ଆମର ଯେଉଁ ରହିଛନ୍ତି ଅନିରୁଦ୍ଧ, ଅନିରୁଦ୍ଧ ଦେଖିବେ ସୁନ୍ଦର ପୁରୁଷ, ବହୁତ ସୁନ୍ଦର, କିନ୍ତୁ ତାଙ୍କୁ ସବୁ ବାନ୍ଧିକରି ରଖିବେ, ଏସବୁ କଥା ଘଟଣା ହେବ, ଭଗବାନ ଆସିବେ, ଯୁଦ୍ଧ ହେବ, ଏସବୁ ରହିଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି আচ্ছা, যেমন টিকার কৌশন্তি যে ଆମେ ଯେମିତି କୀର୍ତ୍ତନ କରିବା, ଭଗବାନ ଗୋପାଳଜୀ ଆସୁଛନ୍ତି ନାଇଁ କି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ ହରେ କৃষ্ণ ହରে কৃষ্ণ 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 হরে হরে, হরে রাম 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 হরে হরে, জয় গৌর গোপাল 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 গৌর গোপাল জয়, ତେଣୁ ଏଇଭଳି ଭାବରେ ଭଗବାନ ଲୀଳା ଚାଲିଛନ୍ତି। ତେଣୁ ଏ ଦ୍ୱାରକା ଲୀଳାରେ ଏଇଭଳି ଭାବରେ ସେଇ ଭଗବାନଙ୍କର ଏଇ ଅନିରୁଦ୍ଧଙ୍କ ଲୀଳାଟି ବର୍ଣ୍ଣନା କରାଯାଉଛି ଯେ ଉଷା ଯେଉଁ ଲକ୍ଷଣ ରହିଥିଲା କେଉଁଥିରୁ କେମିତି ଜାଣିଲେ ରକ୍ଷୀମାନେ ବା ଯେଉଁମାନେ ରହିଛନ୍ତି ସିକ୍ୟୁରିଟି ଦାୟିତ୍ୱରେ ରହିଛନ୍ତି କେମିତି ଜାଣିଲେ ନା ତାଙ୍କର ମୁଖ ଯେଉଁ ରହିଛି ହଳଦୀ ବର୍ଣ୍ଣ ପଡ଼ିଯାଇଥିଲା, ହଳଦିଆ ବର୍ଣ୍ଣ ହୋଇଯାଇଥିଲା, ତେଣୁ ତାଙ୍କର ଶରୀର ରଙ୍ଗ ହଳଦିଆ ବର୍ଣ୍ଣ ହୋଇଯାଇଥିଲା, ତାଙ୍କର ଯେଉଁ ବର୍ଣ୍ଣ ଥିଲା ଆଗରୁ ସେ ବର୍ଣ୍ଣ ପରିବର୍ତ୍ତିତ ହୋଇଗଲା। ତେଣୁ ଏଇଥିରୁ ଜଣାପଡ଼ିଲା ଯେ ସେ ଜଣେ ପୁରୁଷଙ୍କର ସଙ୍ଗ କରୁଛନ୍ତି, ତାଙ୍କ ଶରୀର ରଙ୍ଗ ପରିବର୍ତ୍ତିତ ହୋଇଛି, ଏସବୁ ରହିଛି, ସେଇଟା ସେମାନେ ଦେଖିପାରିଲେ। ତେଣୁ ଏଇଠି ବର୍ଣ୍ଣନା କରାଯାଇଛି, ଯଦିଓ ଅସୁରମାନେ ସେମାନେ ଏଇ ଯେଉଁ ନିୟମକୁ ଧର୍ମ ଏସବୁ ଗ୍ରହଣ କରନ୍ତି ନାହିଁ, ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରନ୍ତି, ଦିଉତଙ୍ଗ ପାନଙ୍ଗ ସ୍ତ୍ରୀଅଙ୍ଗ ସୁନା ଏସବୁ ବିଭିନ୍ନ ପ୍ରକାର ଯେଉଁ ପାପକାର୍ଯ୍ୟ ରହିଛି ଏସବୁ ସେମାନେ କରନ୍ତି। କିନ୍ତୁ ଏଇ ଯେଉଁ ଜଣେ କୁମାରୀ ଜଣେ ପୁରୁଷ ସଙ୍ଗ କରି ବିବାହ ନ କରି କରିବ ଏଇଟାକୁ ସେମାନେ ସତର୍କ ଥାଆନ୍ତି, ଏଇଟା ସେମାନେ କରନ୍ତି ନାହିଁ, ଏଇଟା ସୁବୋଧିନୀ ଟୀକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି। ତେଣୁ ଏଇଟାକୁ ଏଇଟା ବର୍ଣ୍ଣନା କରାଯାଇଛି ଯେଉଁଭଳି ଭାବରେ ସ୍ୱର୍ଗଲୋକରେ ଦେବତାମାନେ ଅସତ୍ୟ କହିବେ ନାହିଁ, ମିଥ୍ୟା କହିବେ ନାହିଁ। ଆମର ଏଠି ମିଥ୍ୟାଟା ଆମେ ସତ୍ୟ କହୁନାହିଁ, ଆମେ ପ୍ରାୟ ମିଥ୍ୟା ହିଁ କହୁଛେ। କଳିକାଳରେ ବିଶେଷ ଭାବରେ ଏ ସତ୍ୟଟି ରହିଛି, କଳିର ଯେଉଁ ଧର୍ମ ରହିଛି, ଧର୍ମ ଚାରିପାଦ ଗୋଟେ କମି କମିକା ଆସୁଛି, ଦିଉତଙ୍କ ପାନ ସ୍ତ୍ରୀଙ୍କ ସୁନା, ଇଏ ହେଉଛି ଅଧର୍ମ। ଧର୍ମ ହେଉଛି କ'ଣ ନା ତପ ଶୌଚ ଦୟା ସତ୍ୟ ଇତିପାଦା କୃତିକୃତା, ଏଇ ଯେଉଁ ରହିଛି ଧର୍ମର ଚାରିପାଦ, ଗୋଟେ ହେଉଛି ତପସ୍ୟା, ଗୋଟେ ହେଉଛି ଶୌଚତା, ଗୋଟେ ହେଉଛି ଦୟା, ଆଉ ଗୋଟେ ସତ୍ୟ, ଚାରୋଟି ହେଉଛି ଧର୍ମର ଚାରିପାଦ। ତେଣୁ ଏ ଚାରିପାଦ ଆସ୍ତେ ଆସ୍ତେ କମି କମିକା ଯାଉଛି, ଯେତେବେଳେ ଯୁଗର ପରିବର୍ତ୍ତନ ହେଉଛି, ଭଗବାନଙ୍କର ଏଇ ଯେଉଁ ଲୀଳା ଚାଲିଥିଲା ତ୍ରେତା ଯୁଗର ଦ୍ୱାପର ଯୁଗର କଥା, ଦ୍ୱାପର ଯୁଗରେ ଧର୍ମର ଦୁଇପାଦ ସୁରକ୍ଷିତ ଥିଲା, ଭଗବାନ ଥିଲେ କିନ୍ତୁ ଭଗବାନ ଯେତେବେଳେ ଆସନ୍ତି ଚାରିପାଦକୁ ସୁରକ୍ଷିତ କରିଯାଆନ୍ତି, କିନ୍ତୁ ତାପରେ ପୁଣି ଧର୍ମର ଗ୍ଲାନି ହୋଇଯାଏ, ଧର୍ମର ଗ୍ଲାନି ହୋଇଯାଏ, କିନ୍ତୁ ଦ୍ୱାପର ଯୁଗରେ ଧର୍ମର ଦୁଇପାଦ ରହୁଛି। ତେଣୁ ଏହି ଦୁଇପାଦ ଯେଉଁ ରହିଛି କଳି ଯୁଗ ଯେତେବେଳେ ଆସିଲା ଦୁଇପାଦରୁ ଗୋଟିଏ ପାଦ ରହିଲା, ସେ ପାଦଟି ହେଉଛି ସତ୍ୟ। ତେଣୁ ଏ ସତ୍ୟକୁ ମଧ୍ୟ କଳି ପ୍ରହାର କରୁଛି, ସତ୍ୟ ଆସ୍ତେ ଆସ୍ତେ ସତ୍ୟ ଅସତ୍ୟ ଅସତ୍ୟ ମାଧ୍ୟମରେ ଏ ଯେଉଁ କ'ଣ ସତ୍ୟଟି ନଷ୍ଟ ହୋଇଯାଉଛି। ତେଣୁ ଏ ଯେଉଁ କଳି ଯେଉଁ ପ୍ରହାର କରୁଛି ସତ୍ୟକୁ, ପ୍ରାୟ ପୃଥିବୀ ପୃଷ୍ଠରେ ଆମେ ଦେଖିବା ପ୍ରାୟ ଅସତ୍ୟ ସବୁ ଚାଲିଛି, ସତ୍ୟ ଭାଷଣ ବହୁତ ରେୟାର୍, ବହୁତ କ'ଣ ଦୁର୍ଲଭ ମିଳିବା ମିଳିବ ସତ୍ୟ ବ୍ୟକ୍ତିମାନଙ୍କୁ। ସତ୍ୟବାନ ଭଗବାନ ହେଉଛି ସତ୍ୟ, ସବୁକିଛି ତାଙ୍କର ସତ୍ୟ। ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟସ ଯୋନି ନିହିତଂ ସ ସତ୍ୟେ ସତ୍ୟସ ସତ୍ୟ ଅମୃତ ସତ୍ୟ ନେତ୍ରଂ ସତ୍ୟାତ୍ମକ ତ୍ୱାଂ ଶରଣଂ ପ୍ରପନ୍ନ। ଭଗବାନ ହେଉଛି ସତ୍ୟର ମୂର୍ତ୍ତି ସିଏ, କିନ୍ତୁ କଳିଯୁଗରେ ସେ ସତ୍ୟଟି ମଧ୍ୟ ନଷ୍ଟ ହୋଇଯିବ। କଳିଯୁଗ ଯେତେବେଳେ ଶେଷ ହେଲା ବେଳକୁ ଆଉ ସତ୍ୟ ନଥିବ, ଖାଲି ମିଥ୍ୟା। କଳିଯୁଗରେ ସେଥିରେ ବର୍ତ୍ତମାନ ଅଧିକାଂଶ ଲୋକଙ୍କର ମିଥ୍ୟା କହିବା ସ୍ୱାଭାବିକ। ସତ୍ୟ ମିଳିବା ଗୋଟେ କଷ୍ଟ, ସତ୍ୟ କଥାଟା ବୁଝିବାଟା ଗୋଟେ କଷ୍ଟ। ତେଣୁ ଭଗବାନ ଯେତେବେଳେ ଦ୍ୱାପର ଯୁଗର ଅନ୍ତିମରେ କହୁଛନ୍ତି, ଅର୍ଜୁନକୁ ଜ୍ଞାନ ଦେଉଛନ୍ତି, ସେମାନେ ଲୋକମାନେ କହିବେ ଇଏ ମିଥ୍ୟା କହୁଛନ୍ତି। ତେଣୁ ଭଗବାନ କହିଲେ, ଅର୍ଜୁନ ମୁଁ ତୁମକୁ କିଛି ମିଥ୍ୟା କହୁନାହିଁ, ମୁଁ ତୁମକୁ ଯାହା କହୁ ସତ୍ୟ କହୁଛି। ଭଗବାନ କହିଲେ ଯେ ରୀତଂ ଏ ସତ୍ୟ ମୁଁ ତୁମକୁ କହୁଛି, ସତ୍ୟଂ ତେ ପ୍ରତିଜାନେ ପ୍ରିୟସିମେ। ଭଗବତ ଗୀତା ଅନ୍ତିମରେ ଭଗବାନ ଯେତେବେଳେ ଜ୍ଞାନ ପ୍ରଦାନ କଲେ, ସେହି ସମୟରେ ଏଇଟା କୁହାଯାଉଛି ଯେ ଗୃହ୍ୟତମ ଜ୍ଞାନ ରହିଛି। ଗୃହ୍ୟତମ ଜ୍ଞାନ ହେଉଛି ମନ୍ମନା ଭବ ମେଦଭକ୍ତୁ ମଧ୍ୟାଦି ମାଙ୍କୁ ନମସ୍କାରୁ, ଏ ହେଉଛି ଗୃହ୍ୟତମ ଜ୍ଞାନ। ଏବଂ ଏଇ ଏଇ ଶ୍ଳୋକଟିକୁ ଭଗବାନ ନବମ ଅଧ୍ୟାୟ ଚଉତିରିଶ ଶ୍ଳୋକରେ କହିଲେ। ତେଣୁ ପୁଣି ଏଇଟା ହେଉଛି ସବୁଠୁ ଗୃହ୍ୟତମ ଜ୍ଞାନ, ତେଣୁ ଆଉଥରେ ସେ କହିଲେ। ତେଣୁ ଭଗବାନ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ସର୍ବଗୃହ୍ୟତମ ଭୂୟ ଶୃଣୁମେ ପରମଂ ବଚ ଇଷ୍ଟୋସି ମେ ଦୃଢ଼ମିତି ତତ ବକ୍ଷ୍ୟାମି ତ ହିତମ୍। ଅଠର ଅଧ୍ୟାୟ ଚଉଷଠି ଶ୍ଳୋକ ବୋଧେ ହେବ ଏଇଟା। ଭଗବାନ କହୁଛନ୍ତି, ତୁମେ ମୋର ଅତ୍ୟନ୍ତ ପ୍ରିୟ, ତେଣୁ ତୁମର ମଙ୍ଗଳ ପାଇଁ ମୁଁ ସବୁଠାରୁ ଗୃହ୍ୟତମ ଜ୍ଞାନକୁ ପୁଣି ଆଉଥରେ କହୁଛି। କ'ଣ କ'ଣ ସେଇଟା ନା, ମନ୍ମନା ଭବ ମଦ୍ଭକ୍ତୋ ମଧ୍ୟାଜି ମାଙ୍କୁ ନମସ୍କାରୁ, ଏଇ ଚାରୋଟି ହେଉଛି ପ୍ରକୃତରେ ସବୁଠାରୁ ଗୃହ୍ୟତମ ଜ୍ଞାନ। ଭଗବତ ଗୀତାରେ ଏଇ ଚାରୋଟି ହେଉଛି ସବୁଠାରୁ ଗୃହ୍ୟତମ ଜ୍ଞାନ। ମାଙ୍କୁ ନମସ୍କାରୁ, ମାମ୍ ଏବ ଏସ୍ୟସି, ନିଶ୍ଚିନ୍ତ ଭାବରେ ମୋ ପାଖକୁ ଆସିବ ସତ୍ୟନ୍ତେ। ମୁଁ ସତ୍ୟ କଥା କହୁଛି, ଭଗବାନ ସତ୍ୟ ବୋଲି କହିଲେ। ପ୍ରତିଜ୍ଞାନେ ମୁଁ ପ୍ରତିଜ୍ଞା କରି କହୁଛି, ପ୍ରିୟସୀମେ ତୁମେ ମୋର ଅତ୍ୟନ୍ତ ପ୍ରିୟ, ସତ୍ୟନ୍ତେ ପ୍ରତିଜ୍ଞାନେ ପ୍ରିୟସୀମେ। ତେଣୁ ଅର୍ଜୁନ ମଧ୍ୟ କହିଲେ, ପ୍ରଭୁ ଆପଣ ଯାହା କହୁଛନ୍ତି ମୁଁ ସତ୍ୟ ବୋଲି ଗ୍ରହଣ କରୁଛି। ସର୍ବମ୍ ଏତଂ ରୀତଂ ମନ୍ୟେ ଜନ୍ମାଂ ବଦସି କେଶବ ନଇତେ ଭଗବାନ ବ୍ୟକ୍ତିଂ ବିଦୁର ଦେବାନନ୍ଦ ଆନବା। ପ୍ରଭୁ ଆପଣ ଯାହା ମୋତେ କହୁଛନ୍ତି ମୁଁ ଏଇଟାକୁ ସତ୍ୟ ବୋଲି ଗ୍ରହଣ କରୁଛି। ସର୍ବମ୍ ଏତଂ ରୀତଂ ମନ୍ୟେ, ଆପଣ ଯାହା କହିଲେ ସବୁ ମୁଁ ସତ୍ୟ ବୋଲି ଗ୍ରହଣ କରୁଛି। ରୀତଂ ମନ୍ୟେ ଜନ୍ମାଂ ବଦସି କେଶବ, ଆପଣ ଯାହା ମୋତେ କହିଲେ ଏଇଟା ମୁଁ ସତ୍ୟ ବୋଲି ଗ୍ରହଣ କରୁଛି। ତେଣୁ ଏଇଭଳି ଭାବରେ କଳି ପୃଥିବୀ ପୃଷ୍ଠରେ ସତ୍ୟଟା କମିଯିବ, ଆସ୍ତେ ଆସ୍ତେ କମି କମି ଯାଉଛି। ପ୍ରାୟ ଲୋକମାନେ ମିଥ୍ୟାର ଆଶ୍ରୟ ନେଇଛନ୍ତି, ମିଥ୍ୟା ହିଁ କହିବେ। ସେଥିପାଇଁ ଆମେ ଦେଖୁଛେ ଆମର ଯେଉଁ ରହିଛି ବିଚାରାଳୟରେ, ବିଚାରାଳୟରେ ବେଦ ଭଗବତ ଗୀତା ଉପରେ ହାତ ଦେଖି କହିବେ, ଯାହା ମୁଁ କହିବି ସତ୍ୟ କହିବି, ସତ୍ୟ ଛଡ଼ା ଅନ୍ୟ କିଛି କହିବି ନାହିଁ। କିନ୍ତୁ ପ୍ରକୃତରେ ସେ ଯାହା ଆମର ସବୁ ରହି ଓକିଲ ସାର ମହାଶୟ ରହିଛନ୍ତି ପ୍ରଭୁ, ତେଣୁ ଇଏ କହିବେ ମିଥ୍ୟା କହିବେ, ମିଥ୍ୟା ଛଡ଼ା ଅନ୍ୟ କିଛି କହିବେ ନାହିଁ। ଏଇଭଳି ଭାବରେ ବର୍ତ୍ତମାନ ଅବସ୍ଥା ହୋଇଯାଇଛି କଳିଯୁଗର ଅନ୍ତିମରେ କ'ଣ ହେବ ଚିନ୍ତା କରନ୍ତୁ, ଆମେ ଚିନ୍ତା କରିପାରିବା ନାହିଁ। କିନ୍ତୁ ତଥାପି ଦେବଲୋକରେ, ଏଠି ଶୁଭଦିନ ଟିକାରେ ବଲ୍ଲାଭଚାର୍ଯ୍ୟ କହୁଛନ୍ତି, ଦେବଲୋକରେ ସେଲେସିଆଲ୍ସ ଟେଲିଂ ଲାଇ ଇଜ୍ କନ୍ସିଡର୍ଡ ମୋଷ୍ଟ ଇନ୍ଆପ୍ରୋପ୍ରିଏଟ୍। ଜଣେ ଯଦି ମିଥ୍ୟା କହିଦେବ ସେଇଟା ବହୁତ ବଡ଼ 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 ଘଟଣା ହୋଇଯିବ, ମିଥ୍ୟା କହିଦେଲେ ବୋଲି। କିନ୍ତୁ ଏଠି ମିଥ୍ୟା କହିବା ଗୋଟେ ବଡ଼ କଥା ନୁହଁ। ସେହିଭଳି ଭାବରେ ଅସୁରକୂଳରେ ଯେଉଁ ରହିଛି, ଅସୁରକୂଳରେ କନ୍ୟାମାନେ ମଧ୍ୟ ଅସୁରକୂଳ, ଯଦିଓ ସେମାନେ ବିଭିନ୍ନ ପ୍ରକାର ଧର୍ମ ଲଙ୍ଘନ କରନ୍ତି, କିନ୍ତୁ ଏହି ଧର୍ମଟାକୁ ସେମାନେ ପାଳନ କରିଥାନ୍ତି। ବିବାହ ପୂର୍ବରୁ କୌଣସି ପୁରୁଷଙ୍କ ସହିତ ମିଳନ ହୁଏ ନାହିଁ, ତେଣୁ ବାଣାସୁର ଏଇଟାକୁ ସିରିୟସ୍ଲି ନେବେ, ଏଭଳି ଭାବେ ନେଲେ। ଏତେ ସୁନ୍ଦର ପୁରୁଷ ତାଙ୍କ କନ୍ୟା ସହିତ ମିଳନ କରିଛନ୍ତି, ତା'ର ବିବାହ କରିଦେଇଥିବା ଅସୁବିଧା କ'ଣ ହେଉଛି? ବିଭିନ୍ନ ପ୍ରକାର ବିବାହ ନା, ଭଗବାନ ଲୀଳା ଲୀଳା ପୁରୁଷୋତ୍ତମ, ଲୀଳା ଚାଲିବ, ସେ ତାକୁ ବନ୍ଦୀ କରି ରଖିବେ। ନାରଦମୁନି ଯାଇ ଖବର ଦେବେ ଭଗବାନଙ୍କୁ, କୃଷ୍ଣଙ୍କୁ ଦ୍ୱାରକାରେ, ନାରଦମୁନି ଦ୍ୱାରକା ହିଁ ରହିଥାନ୍ତି। ଯଦିଓ ନାରଦମୁନିଙ୍କ ଉପରେ ଦକ୍ଷଙ୍କର ଅଭିଶାପ ରହିଛି, ସେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବେ ନାହିଁ, କାହିଁକିନା ସେ ତାଙ୍କର ପୁତ୍ରମାନଙ୍କୁ, ଏ ଦକ୍ଷ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର ଯଦିଓ ଦକ୍ଷ, କିନ୍ତୁ ଇଏ ଦକ୍ଷ ଅଲଗା, ये जो दक्ष शिवजी को प्रति द्रोह करथिबारु अपराध करथिबारु से शरीर त्याग करी प्रत्येतांगर पुत्र हो आसिले दक्ष तेणु से प्रथम सृष्टि करते 10,000 पुत्र हर्जक्ष करते जन्म करते सब नारद मुनि सब सन्यास करते जाते तपस्या करी आसिकी विवाह करेंगे प्रजा सृष्टि करेंगे सब तपस्या करा जाते नारद मुनि सन्यास करदे पुणी दक्ष पुणी 1,000 पुत्र सृष्टि कले सुबलाश्व हर्जस्व तापर एम सुबलाश्व 1,000 पुत्र से गले तपस्या करने प्रजा सृष्टि करने नारद मुनि सन्यास करदे कह तुम कौन बहुत गोटे रही भागवत गोटे श्लोक रही 10 प्रहेलिका करते तुम जाच तुम सृष्टि करने जाच सृष्टि अंत जाच यह भाव में कत प्रश्न पचारे 10 प्रश्न प्रहेलिका से मैंने भितर आलोचना कर जापारे यार अर्थ कौन तेणु से मैंने भाविले प्रकृत संसार धर्मटा ठीक नुह कहीकिवृत्त धर्म को ग्रहण कले प्रवृत्ति निवृत्ति दुईट मार्ग रही निवृत्ति मार्ग को ग्रहण कले तेणु यही भाव में जो समस्त पुत्र को से निवृत्ति मार्ग में लगेदे दक्षता अभिशाप दे नारद को अभिशाप दे तुम गोटे स्थान में अधिक समय रहीपर ना तंतुकृतन तुम्हें जब गोटे स्थान रहा सब सतान मान से ये करदेव संसार करदेव ना तेणु तुम गोटे स्थान अधिक समय रहीपर ना ये अभिशाप देते कि अभिशापटा आमपाई आशीर्वाद नारद मुनि किसी कले ना ग्रहण कर आनंद हसिक ग्रहण कर ये साधुर लक्षण ये सब बहुत कथ रही आम समय कि आम कहार कथा ये अभिशाप दे आमपाई आशीर्वाद ये भाव लीला भगवान को रही आज जी साधु माने गोटे स्थान रही था आज आम ये भाव में व्यवस्था कर पार ना आज रही अभिषेक हम सब हम हो पार ना आज गुरुदेव जब ठीक न आते तेणु ये सब किसी हो पार ना साधु माने गोटे स्थान रही पारती ना कहीं अन्न मंगल कर सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत् चलो ठीक है एक्सटेंशन ऑफ टाइम प्रभु जानते कंट्राक्टर मैंने मागे एक्सटेंशन ऑफ टाइम एत दिन सारे सारे आम गोटे भगवान एक्सटेंशन दे मानते भगवान खुशी हो गले कहले हाँ हम खुशी खुश हुए तुम्हें 15 मिनट पढ़ा कथा कह तेणु ये जो रही भगवान कथा अमृत भगवान कथा अमृत तेणु ये जो रही आम कहते नारद मुनि अभिशाप जो है ये आमपाई आशीर्वाद आज साधु माने विभिन्न स्थान को जाकर जो भगवान कथा प्रचार कर प्रचार न कर लोक मान उद्धार कर था नंद महाराज से कथा कौन जो गर्गाचार्य गृह को आसते वसुदेव पठे थे तुम्हें आम पुत्र मान नामकरण कर ये कही तेणु से कही महत् विचरण नृणांग गृहिणांग दिनचेतसाम निश्रयसा लोक नान्यता कल्पते नान्यता क्वचित निश्रयसाय भगवान कल्पते नान्यता क्वचित महत् व्यक्ति माने जब विभिन्न स्थान को जाती कहीं गृहिणांग दिनचेतसाम गृही माने गृह जो मैंने अच्छा नीच चेतन अच्छा गृहिणांग दिनचेतसाम निश्रयसा केमी से मैंने श्रेय प्राप्त हे से मैंने जाती कल्पथा नान्यता कुछ आउ कथा चिंता करने कथा नुह तेणु साधु आम पाक आने ये आम मंगल आसु ये जो दक्ष अभिशाप देते ये अभिशाप ये नारद मुनि जो पड़ी आम से नारद मुनि संप्रदाय आसे नारद मुनि संप्रदाय आसे प्रभुपाद महाराज कहती से अभिशाप आम उपर अच्छे तेणु आम से संप्रदाय आसे आम उपर से अभिशाप रही आम गोटे स्थान अधिक समय रही पार ना तेणु जाओ यही भाव में अन्य लोक मान मंगल किंतु ये जो अभिशापटा द्वारकारे कार्य करूनथिला ନାରଦ ମୁନି ଅଭି ଦ୍ୱାରକ ପାଖରେ ପିଣ୍ଡାରିକ କ୍ଷେତ୍ରରେ ରହନ୍ତି, ପିଣ୍ଡାରିକ କ୍ଷେତ୍ର ରହିଛି ଯେ ମୁନି ଋଷିମାନେ ସେଇଠି ସବୁ ରହନ୍ତି, ଭଗବାନ ସେଇଠି ରହୁଛନ୍ତି, ଭଗବାନ ପାଖରେ ସେମାନେ ରହନ୍ତି, ଭଗବାନ ଲୀଳା ସବୁ ଶ୍ରବଣ କରନ୍ତି। କ'ଣ ହେଲା ଭଗବାନଙ୍କର ଦ୍ୱାରକା ଲୀଳା ଏଭଳି ଭାବରେ ରହିଛି, 100 ବର୍ଷ ପାଖାପାଖି ଲୀଳା କଲେ ଭଗବାନ ଦ୍ୱାରକାରେ। ଏସବୁ ଲୀଳାକୁ ଭଗବାନ ତାଙ୍କୁ ପଠେଇବେ, ନାରଦଙ୍କୁ ଯଦି ପଠେଇବେ ଗୋଟେ ସ୍ଥାନକୁ ଯାଅ ବୋଲି, ସେ କାମ ସାରିକି ପୁଣି ସାଙ୍ଗେ ସାଙ୍ଗେ ପଳେଇ ଆସିବେ ଦ୍ୱାରକାକୁ, ସିଏ ଦ୍ୱାରକା ସାରି କୁଆଡ଼େ ଯାଆନ୍ତି ନାହିଁ। ଏବଂ ସେଠି ନାରଦଙ୍କର ଉପରେ ଅଭିଶାପ କାର୍ଯ୍ୟ କରୁନଥିଲା, ଭଗବାନ ସେଠି ରହିଛନ୍ତି, ତେଣୁ ଦକ୍ଷଙ୍କର ସାପ କାର୍ଯ୍ୟ କରୁନଥିଲା, ନାରଦ ମୁନି ସେଠି ସବୁ ରହିଛନ୍ତି, ଏଇ ଲୀଳା ସବୁ କରୁଛନ୍ତି। ତେଣୁ ନାରଦ ମୁନି ସେଇ ବହୁତ ଭଗବାନଙ୍କ ଲୀଳାରେ ଆମେ ଦେଖିବା, ନାରଦ ମୁନି ଯେଉଁ ସବୁ ଭଗବାନଙ୍କୁ ସେବା କରୁଛନ୍ତି, ସେବା ସାହାଯ୍ୟ କରୁଛନ୍ତି, ନାରଦ ମୁନି ଏହିଭଳି ଭାବରେ ଖବର ଦେବେ। ଅନିରୁଦ୍ଧ ବର୍ତ୍ତମାନ ବନ୍ଦୀ, ପ୍ରଦ୍ୟୁମ୍ନ ମଧ୍ୟ ରହିଥିଲେ, ପ୍ରଦ୍ୟୁମ୍ନ ତାଙ୍କ ପିତା, ଅନିରୁଦ୍ଧଙ୍କ ପିତା ପ୍ରଦ୍ୟୁମ୍ନକୁ ନେଇଯାଇଥିଲେ ସମ୍ବରାସୁର ହରଣ କରିକିରି, ତେଣୁ ସମ୍ବରାସୁର ଯେଉଁ ହରଣ କରିନଥିଲେ ନାରଦ ମୁନି ଆସି ଖବର ଦେଲେ। ଏସବୁ ଘଟଣା ରହିଛି, ଏ ପୂର୍ବରୁ ବର୍ଣ୍ଣନା କରାଯାଇ ସେଇଟା। ତେଣୁ ଏଠି ମଧ୍ୟ ସେହିଭଳି ଭାବରେ ଅନିରୁଦ୍ଧ ଯେଉଁ ଏଠି ରହିବେ, ତାଙ୍କୁ ବନ୍ଦୀ କରିବେ, ବାଣାସୁର ବନ୍ଦୀ କରିବେ, ବୀର ହିଁ ଯଦି ବୀର, ତେଣୁ ଇଏ ମଧ୍ୟ ତାଙ୍କ ସହ ଯୁଦ୍ଧ କରିବେ, ଅନେକ ସୈନ୍ୟମାନଙ୍କୁ ହତ୍ୟା କରିବେ, ଏସବୁ ବର୍ଣ୍ଣନା କରାଯିବ। ତେଣୁ ତାହାପରେ ସବୁ ମିଶିକିରି ତାଙ୍କୁ ବନ୍ଦୀ କରି ରଖିବେ, ବନ୍ଦୀ କରି ରଖିବାରୁ ତାହାପରେ ଏଇ ଖବର ପାଇବେ, ନାରଦ ମୁନି ଖବର ଦେବେ ଯେ ପୁଣି କିଭଳି ଭାବରେ ଅନିରୁଦ୍ଧ ବନ୍ଦୀ ହୋଇକି ରହିଛନ୍ତି, ଭଗବାନ ଆସିବେ, ଭଗବାନ ଲୀଳାଟି ହେବ, ଭଗବାନ ଯୁଦ୍ଧ କରିବେ, ବାଣାସୁର ସହିତ ଯୁଦ୍ଧ କରିବେ, ବାଣାସୁର ସହିତ ଯୁଦ୍ଧ କରି ସହିତ ଶିବଜୀଙ୍କ ସହିତ ଯୁଦ୍ଧ ହେବେ, ହରିହର ମିଳନ ହେବ, ଏଇଭଳିଆ ଯୁଦ୍ଧ ହେଲେ ହରିହର ମିଳନ, ଭଗବାନ ସିଏ ତାଙ୍କର ଭକ୍ତଙ୍କ ସହିତ କେମିତି ଯୁଦ୍ଧ କରିବେ, ଭଗବାନ ଯେଉଁ ଭାଗବତ ଭଗବାନଙ୍କର ଯୁଦ୍ଧ ପ୍ରବୃତ୍ତି ରହିଛି, ମନପ୍ରବୃତ୍ତି ମନ ଯୁଦ୍ଧ ମନବୃତ୍ତି ଭଗବାନ ପାଖରେ ରହିଛି, ସବୁକିଛି ଭଗବାନ ପାଖରେ ରହିଛି। ଭାଗବତ ପ୍ରଥମ ଶ୍ଳୋକରେ ସେଇଟା କୁହାଗଲା, ଜନ୍ମାଦି ଅସ୍ୟ ଯତଃ, ଯାହା ସବୁ ଆମର ପ୍ରବୃତ୍ତି ରହିଛି ସବୁକିଛି ଭଗବାନଠାରୁ ଆସୁଛି, ତେଣୁ ଯୁଦ୍ଧ ପ୍ରବୃତ୍ତି ମଧ୍ୟ ଭଗବାନ ପାଖରେ ରହିଛି ଯୁଦ୍ଧ କରିବା ପାଇଁ। କିନ୍ତୁ ଯୁଦ୍ଧ କିଏ କରିବ ଭଗବାନ ସହିତ, କିଏ ଯୁଦ୍ଧ କରିବ? ତେଣୁ ଭଗବାନ ତାଙ୍କର ଭକ୍ତଙ୍କୁ ପଠେଇଲେ, ବୈକୁଣ୍ଠ ଲୋକରୁ ପଠେଇଲେ, ପୃଥିବୀ ପୃଷ୍ଠକୁ ପଠେଇବେ। ଏଠି ସବୁ ଭଗବାନଙ୍କର ଦ୍ୱେଷୀ ସବୁ ରହିଛନ୍ତି, ଭଗବାନ ଶତ୍ରୁ, ସମସ୍ତେ ଭଗବାନଙ୍କ ଶତ୍ରୁ, ସମସ୍ତେ ଭଗବାନ ଦ୍ୱେଷ କରୁଛନ୍ତି। ଭଗବାନ ଦୋଷ କରୁଥିବାରୁ ଆମେ ପୃଥିବୀ ପୃଷ୍ଠରେ ପତନ ହେଇଛେ, ଆମର ଆମର ଯେଉଁ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ ତଏବ ମାୟାତରେ ଦେହ ସଂସାର ଆଦି ଦୁଃଖ। ଭଗବାନଙ୍କୁ ଦ୍ୱେଷ କରୁଛେ, ଭଗବାନ ଭୁଲି ଯାଇଥିବାରୁ ଆମର ଭୌତିକ ଜଗତରେ ପତନ ହେଇଛି। ତେଣୁ ଆମର ଯଦିଓ ପତନ ହେଇଛି, କିନ୍ତୁ ତଥାପି ଭଗବାନ ଆମକୁ ଭୁଲି ନାହାନ୍ତି, ଆମେ ଭଗବାନ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି। ମାୟାମୁଗ୍ଧ ଜୀବେର୍ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, ଜୀବେର କୃପା କୈଳ କୃଷ୍ଣ ବେଦ ପୁରାଣ, ମୁଗ୍ଧ ଜୀବେର୍ ନାହିଁ କୃଷ୍ଣ ସ୍ମୃତି ତଏବ ପୁରାଣ, ବେଦ ପୁରାଣ ଏ ସମ୍ବନ୍ଧ ଆମର ଭଗବାନ ସହିତ ସବୁ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧରେ ଭୁଲି ଯାଇଛି। ହେ ସମ୍ବନ୍ଧ ଅବିଧେୟ ପ୍ରୟୋଜନ ଏଇ ତିନୋଟି ତତ୍ତ୍ୱ ରହିଛି, ଏଇ ତିନୋଟି ତତ୍ତ୍ୱ ଏ ବେଦରେ ପ୍ରକାଶ କରାଯାଇଛି। ତେଣୁ ଏ ବେଦ ସମସ୍ତେ ପଢ଼ିକିରି ମଧ୍ୟ ଏ ତତ୍ତ୍ୱକୁ ଜାଣିପାରନ୍ତି ନାହିଁ, ଜାଣିପାରନ୍ତି ନାହିଁ ସମ୍ବନ୍ଧ ଅବିଧେୟ ପ୍ରୟୋଜନ ତିନୋଟି ତତ୍ତ୍ୱକୁ ଜାଣିପାରନ୍ତି ନାହିଁ, ବେଦ ପଢ଼ିକିରି ମଧ୍ୟ, ବେଦ ବାଦର ତା ସେମାନେ ବେଦବିତ୍ ନୁହନ୍ତି। ତେଣୁ ଇଏ ଶାସ୍ତ୍ରର ଉଦ୍ଦେଶ୍ୟ ହେଉଛି ଆମେ ଭଗବାନଙ୍କୁ ପୁଣି ଭଗବାନଙ୍କୁ ସ୍ମରଣ କରିକି ଭଗବାନଙ୍କୁ ଜାଣିକିରି ଆମର ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା। ଯେମିତି ଭଗବତ ଗୀତାରେ ଭଗବାନ ଜ୍ଞାନ ଦେଲେ ଅର୍ଜୁନକୁ, ଅର୍ଜୁନ ସେଇଟା କହିଲେ, ପ୍ରଭୁ ମୁଁ ଜାଣିପାରିଲି ମୋର ସମ୍ବନ୍ଧ ଆପଣଙ୍କ ସହିତ, କହିଲେ ନା ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ପ୍ରସାଦ ଆତ୍ମ୍ୟାଚିତ ଚିତ୍ତୋସ୍ମିଗତ ସନ୍ଦେହ କରି ସିଏ ବଚନମ୍ ତବ। ଆମେ କେମିତି ଭଗବାନ ଭୁଲି ଯାଇଛେ, ଆମର ସ୍ମୃତି ହଜିଯାଇଛି, ନଷ୍ଟ ହୋଇଯାଇଛି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସ୍ମୃତି ନଷ୍ଟ ହେଲେ କ'ଣ ହେବ, ଧାୟିତ ବିଷୟାନ ପୁଂସ ସଙ୍ଗ ସ୍ତେଷି ପଜାୟତେ ସଙ୍ଗ ସଞ୍ଜାୟତେ କାମ କାମା କ୍ରୋଧ ବିଜାୟତେ କ୍ରୋଧା ଭୋଜି ସମୂହ ସମୂହ ସ୍ମୃତି ବିଭ୍ରମ ସ୍ମୃତି ଭଂସାତ ବୁଦ୍ଧିନାଶ ବୁଦ୍ଧିନାଶାତ ପ୍ରଣଶ୍ୟତି। ଗୋଟେ ପରେ ଗୋଟିଏ ହେଉଛି ବୁଦ୍ଧି ଆମ ସ୍ମୃତି ନଷ୍ଟ ହୋଇଯାଇଛି, ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେ ସ୍ମୃତିଟି ନଷ୍ଟ ହୋଇଯାଇଛି। କିନ୍ତୁ ଯେତେବେଳେ ଆମେ ଶାସ୍ତ୍ର ଅଧ୍ୟୟନ କରିବା, ଭଗବାନ ଯେତେବେଳେ କହିଲେ, ଜ୍ଞାନ ଦେଲେ, ଅର୍ଜୁନ କହିଲେ ମୋର ମୋହ ଦୂର ହୋଇଗଲା, ଆମେ ବର୍ତ୍ତମାନ ମୋହଗ୍ରସ୍ତ ହୋଇକି ରହିଛେ, ମାୟାମୟ ମାୟା ମୋହରେ ମୋହିତ ମୋହଗ୍ରସ୍ତ ହୋଇକି ରହିଛେ, କିନ୍ତୁ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେଇଟା ଭୁଲି ଯାଇଛେ। ଉଷାଙ୍କର ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ମାଧୁର୍ଯ୍ୟ ସମ୍ବନ୍ଧ, ଉଷା ସେଇଟା ଭଗବାନ ସେଇଭଳି ସମ୍ବନ୍ଧରେ ସମ୍ବନ୍ଧିତ ହୋଇଛନ୍ତି। କିନ୍ତୁ ଏ ଭଗବାନଙ୍କ ଲୀଳା ଚାଲିଛି, ଭଗବାନ ଆସିବେ ତାଙ୍କ ଭକ୍ତଙ୍କ ସହିତ ଯୁଦ୍ଧ କରିବେ, ଏଇଭଳି ଭାବରେ ସବୁ ରହିଛି। ଭଗବାନ ଶିବଜୀଙ୍କ ସହିତ ଯୁଦ୍ଧ କରିବେ, ଏସବୁ କ'ଣ ଯୁଦ୍ଧ କରିବେ ଭଗବାନ? ତେଣୁ ସେ ଏଭଳି ଭାବରେ ଗୋଟେ ଜ୍ୱର ଛାଡ଼ିବେ ଯେ ଶିବଜୀଙ୍କର ଖାଲି ନିଦ୍ରା ଆସିବ। ଶିବଜୀ ହେଉଛନ୍ତି, ଯେହେତୁ ତମ ଗୁଣରେ ରହିଛନ୍ତି ଶିବଜୀ, କିନ୍ତୁ ତମ ଗୁଣର ପ୍ରଭାବ ତାଙ୍କ ଉପରେ ନଥାଏ। ରଜଗୁଣରେ ଆସିଛନ୍ତି ବ୍ରହ୍ମା, କିନ୍ତୁ ରଜଗୁଣର ପ୍ରଭାବ ତାଙ୍କ ଉପରେ ନଥାଏ। ଜଣେ ନିଦ୍ରା ଯାଉଛି ମାନେ ତମ ଗୁଣର ପ୍ରଭାବରେ ଜଣେ ନିଦ୍ରା ଯାଉଛି, କିନ୍ତୁ ଭଗବାନ ଏଭଳି ସେ ସ୍ୱର ଛାଡ଼ିବେ, ସେ ହାଇ ମାରିବା ଆରମ୍ଭ କରିବେ, ସେ ଆଉ ଯୁଦ୍ଧ କରିପାରିବେ ନାହିଁ, ତେଣୁ ସେ ଯାଇକିରି ଶୟନ କରିବେ। ତେଣୁ ଶିବଜୀ କ'ଣ କରିବେ, ଗୋଟେ ଶିବ ଜ୍ୱରକୁ ଛାଡ଼ିବେ। ତେଣୁ ଭଗବାନ ବିଷ୍ଣୁ ବା କୃଷ୍ଣ ସେ ଗୋଟେ ବିଷ୍ଣୁ ଜ୍ୱରକୁ ଛାଡ଼ିବେ। ତେଣୁ ବିଷ୍ଣୁ ଜ୍ୱର ଏବଂ ଶିବ ଜ୍ୱର ଭିତରେ ଆଲୋଚନା ତଫା ଯୁଦ୍ଧ ଚାଲିବ, ଏଇଭଳି ଭାବେ ଅନେକ ଯୁଦ୍ଧ ସବୁ ରହିଛି। ତେଣୁ ଶିବ ଜ୍ୱର ଆସି ଭଗବାନ ପ୍ରାର୍ଥନା କରିବେ, ପ୍ରଭୁ ଆପଣ ମୋତେ ରକ୍ଷା କରନ୍ତୁ, ମୋର ପ୍ରଭୁ ମଧ୍ୟ ଏଭଳି ମୋତେ ରକ୍ଷା କରିବେ ନା, ଆପଣ ହିଁ ମୋତେ ରକ୍ଷା କରିବେ, ଏ ଭଗବାନ ପ୍ରାର୍ଥନା କରିବେ। ଏସବୁ ଲୀଳା ଆମେ ଶୁଣିବା 62 ଅଧ୍ୟାୟରେ। ତେଣୁ ଏଇଭଳି ଭାବରେ ଯେଉଁ ଆମର କହିବାର ଉଦ୍ଦେଶ୍ୟ ଥିଲା, ନାରଦ ମୁନି ଭଗବାନଙ୍କୁ ଖବର ଦେବେ, ଏ ଭଗବାନ ଲୀଳାରେ ସେ ସାହାଯ୍ୟ କରନ୍ତି। ଭଗବାନ ଲୀଳା ବୁଝିବାଟା ସହଜ ନୁହଁ, ଭଗବାନ ଲୀଳା ସାଧାରଣତଃ ଲୋକମାନେ ଭାବନ୍ତି ନାରଦ ମୁନି ଇଏ ହେଉଛନ୍ତି କ'ଣ ନା, ଇଏ ସବୁ ଗଣ୍ଡଗୋଳ କରୁଛନ୍ତି ନା। ନାରଦ ମୁନି ଭକ୍ତମାନଙ୍କ ସେ ମହାଜନ, ସେ ଯେଉଁମାନେ ପ୍ରକୃତରେ ଏ ଧାରକୁ ଆସିନାହାନ୍ତି ସେମାନେ ଭାବିବେ ନାରଦ ମୁନି ହଁ ସେ ପ୍ରକୃତରେ ସେଇ ବୋଲେ ଖାଲି ସବୁ ଖଳ ବ୍ୟକ୍ତି, ସେ ଜାଣେ ସବୁ ଯୁଦ୍ଧ କରୁଛନ୍ତି, ଏସବୁ କରୁଛନ୍ତି ନା, ଏ ଭଗବାନଙ୍କୁ ସେବା କରୁଛନ୍ତି। ଭଗବାନ ସେବା ଖାଲି ଗୋଟିଏ ପ୍ରକାର ସେବା ରହିଛି, ତା ନୁହେଁ, ଅନେକ ପ୍ରକାର ସେବା ରହିଛି ଭଗବାନଙ୍କର, ଅନେକ ପ୍ରକାର ସେବା ରହିଛି। ନାରଦ ମୁନି ଭଗବାନ ସେବା କରୁଛନ୍ତି, ଯୁଦ୍ଧ ଯେଉଁ ହେଉଛି ଏ ଭଗବାନ ସେ ଯୁଦ୍ଧ ମନୋବୃତ୍ତି ପୂରଣ କରୁଛନ୍ତି ଭଗବାନ। ଏ ବାଣ ମଧ୍ୟ ଚାହୁଁଥିଲା ଯୁଦ୍ଧ କରିବା ପାଇଁ, କେହି ମିଳୁନଥିଲେ ଯୁଦ୍ଧ କରିବା ପାଇଁ, ଏମିତିକି ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ବାଣାସୁର ଯେତେବେଳେ ଯାଉଥିଲା ଦିଗ୍ଗଜ ରହିଛନ୍ତି, ଆଠ ଦିଗକୁ ଆଠଟି ଦିଗ୍ଗଜ ରହିଛନ୍ତି, ସେ ଦିଗ୍ଗଜମାନଙ୍କୁ ଯାଉଥିଲା ତାଙ୍କ ସହିତ ଯୁଦ୍ଧ କରିବା ପାଇଁ, ବାଣାସୁର ସହିତ କେହି ଯୁଦ୍ଧ କରିବା ପାଇଁ ଆସୁନଥିଲେ, ଭୟ କରି ପଳାଇ ଯାଉଥିଲେ। ଏବଂ ଯେ ବୀର ସେ ତାଙ୍କୁ ଯଦି ଜଣେ ଯୁଦ୍ଧ କରିବା ପାଇଁ ଚାହିଁବ ନାହିଁ, ତାଙ୍କ ସହିତ ସେ ଯୁଦ୍ଧ କରିବେ ନାହିଁ, ଏ ଯୁଦ୍ଧର ସବୁ ନିୟମ ରହିଛି। ତେଣୁ ଇଏ ଯେଉଁ ଯାଉଥିଲେ, ଯେତେ ସବୁ ବାଟରେ ପାହାଡ଼ ପର୍ବତ ସବୁ ଥିଲା, ତାକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେଉଥିଲେ, ତାଙ୍କ ହାତରେ ଗୁଣ୍ଡ କରିଦେଉଥିଲେ, ଏ ଯେଉଁ ଗ୍ରାଇଣ୍ଡରରେ ଆମେ ଯେମିତି ଗୁଣ୍ଡ କରୁଛୁ ସେହିଭଳି ଗୁଣ୍ଡ କରିଦେଉଥିଲେ, ବର୍ଣ୍ଣନା କରିବା ପୂର୍ବରୁ ଆମେ ଶୁଣୁଛେ ସେଇଟା। ତେଣୁ ତାଙ୍କର ଯୁଦ୍ଧ ରହିବା ପାଇଁ ବହୁତ ତାଙ୍କର ଉତ୍ସାହ ଆସୁଛି, କିନ୍ତୁ ଯୁଦ୍ଧ କେହି କରୁନାହାନ୍ତି। ତେଣୁ ଭଗବାନ ବ୍ୟବସ୍ଥାରେ ଏଇ ଯୁଦ୍ଧ, ଭଗବାନ ମଧ୍ୟ ଯୁଦ୍ଧ ପ୍ରବୃତ୍ତି ରହିଛି, ଏ ପ୍ରକୃତରେ ପ୍ରକୃତ ମୂଳ ହେଉଛି ଭଗବାନ, ଏଇଟା ମୂଳ, ସେ ଚାହୁଁଛନ୍ତି ଭଗବାନ ଯୁଦ୍ଧ କରିବେ। ତେଣୁ ଭଗବାନଙ୍କ ପ୍ରବୃତ୍ତି ରହିଛି, ତାଙ୍କର ଭକ୍ତମାନେ ପଠାଉଛନ୍ତି, ତେଣୁ ଭଗବାନ ଏଭଳି ଭାବରେ ଏ ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା, ଆମର ପ୍ରଭୁ ରହିଛନ୍ତି, ସେଥିପାଇଁ ଭଗବାନଙ୍କର ନାମ କୀର୍ତ୍ତନ କରିବେ, କଥା ବିଶ୍ରାମ ଦେବା।